ସବୁ କାର୍ଯ୍ୟ କରୁଥିଲେ ସେ ଦୃଶ୍ୟ ଦେଖି ତାଙ୍କର ମନକୁ ସେ ଉପେକ୍ଷା କରିପାରିଲେ ନାହିଁ। ଏଠି ଯେଉଁ କହିଲେ ଉପେକ୍ଷା ଉପେକ୍ଷା ମଧ୍ୟ ଏତେ ସହଜ ନୁହଁ, ସେ ବହୁତ ଚେଷ୍ଟା କଲେ। ସମ୍ବୟନ ଆତ୍ମାନମ ଆତ୍ମାନମ ଯଥା ସୁତମ ଯଥ ତାଙ୍କର ଯେତିକି ଶିକ୍ଷା କରିଥିଲେ ତାଙ୍କର ଯେତିକି ଆଚରଣ କରିଥିଲେ ଏ ମାଧ୍ୟମରେ ସେ ମନକୁ ଚେଷ୍ଟା କଲେ ଉପେକ୍ଷା କରିବା ପାଇଁ, କିନ୍ତୁ କରିପାରିଲେ ନାହିଁ। ନଶ ପ୍ରାଙ୍କ ସମାଧାନ ମନ ମଦନ ବ୍ୟକ୍ତିତ୍ୱ ମଦନ ମନ ମଦନ ଦ୍ୱାରା ଆକୃଷ୍ଟ ହୋଇଯାଇଥିଲା, କାମ ଦ୍ୱାରା ଆକୃଷ୍ଟ ହୋଇଥିଲା, କାମ ପୀଡ଼ିତ ହୋଇଯାଇଥିଲେ, ସେଥିପାଇଁ ମନକୁ ଉପେକ୍ଷା କରିପାରିଲେ ନାହିଁ। ସେଥିପାଇଁ ଏଠି କହୁଛନ୍ତି ଜଡ଼ବରତ ଯେ ଉପେକ୍ଷା ମଧ୍ୟ ଏତେ ସହଜ ନୁହଁ, ଆମେ କହିବାଟା ସହଜ ଉପେକ୍ଷା କରିଦେବା କିନ୍ତୁ ଏତେ ସହଜ ନୁହଁ। ତେଣୁ ଆମେ ଏଇ ଉପେକ୍ଷା କରିବା ପାଇଁ ମଧ୍ୟ ଯେଉଁ ଶକ୍ତି ଦରକାର, ଯେଉଁ ସାମର୍ଥ୍ୟ ଦରକାର, ସେ ଗୁରୁ ହରି ଚରଣ ଉପାସନା ଅସ୍ତ୍ର। ଗୁରୁ ଏବଂ ହରିଙ୍କର ଗୁରୁଙ୍କ ମାଧ୍ୟମରେ ଆମେ ଭଗବାନଙ୍କ ଉପାସନା କରିବା, ଆମେ ଭଗବାନଙ୍କ ସିଦ୍ଧାନ୍ତ ବିଷୟରେ ଯାଇପାରିବା ନାହିଁ, ଭଗବାନଙ୍କ ପାଖରେ ଯଦି ସିଦ୍ଧାନ୍ତ ଯାଇ ଚାଲିବା ମଧ୍ୟ ଭଗବାନ କହିବେ ତୁମେ ମୋର ଭକ୍ତ ନୁହଁ ବା ଆଦି ପୁରାଣରେ କୁହାଯାଇଛି ସେଟା ଯେ ମେ ଭକ୍ତ ଜଣା ପାର୍ଥ ନ ଦେ ମେ ଭକ୍ତ ଜଣା ଯେ ଭକ୍ତ ଯେ ଭକ୍ତ ଯେ ମେ ଭକ୍ତ ଜଣା ମତା ଆଦି ପୁରାଣରେ ଭଗବାନ କହୁଛନ୍ତି କଥା ଅର୍ଜୁନଙ୍କୁ ଯିଏ କହୁଛି କୌଣସି ଉପାୟରେ ଆମେ ପାଇଗଲେ ଇଏ ହେଉଛନ୍ତି ଭଗବାନ ଜାଣିଗଲେ। ତେଣୁ ଆମେ ସିଦ୍ଧାନ୍ତ ତାଙ୍କର ଭକ୍ତି କରିବା, ତାଙ୍କର ଭଗବାନ ଆରାଧନା କରିବା, କିନ୍ତୁ ଭଗବାନ କହିଲେ ନା ନ ମେ ଭକ୍ତ ଜନା ପାଠ ସେମାନେ ମୋର ଭକ୍ତ ନୁହନ୍ତି। ଯିଏ ଗୋଟେ ସିଦ୍ଧାନ୍ତ ଉପାସନା କରୁଛନ୍ତି ପୂଜା କରୁଛନ୍ତି ସେମାନେ ମୋର ଭକ୍ତ ନୁହନ୍ତି, କିନ୍ତୁ ଅନ୍ୟ ପକ୍ଷରେ ମୋର ଭକ୍ତାନାଙ୍କ ଯିଏ ଭକ୍ତ ମୋର ଭକ୍ତ ଯିଏ ଭକ୍ତ ସେ ହିଁ ମୋର ଭକ୍ତ ପ୍ରକୃତ ସେ ହିଁ ମୋର ଭକ୍ତ। ତେଣୁ ସିଧାସଳଖ ଭକ୍ତ ହେଇଯାଇଥିଲେ ଆମର ଯେଉଁ ରହିଛନ୍ତି ରାଧା ଥିଲେ ଚିତ୍ରକେତୁ ସିଧାସଳଖ ଭଗବାନଙ୍କର ଭକ୍ତ ହେଇଗଲେ, କିନ୍ତୁ ଅପରାଧ କରିଦେଲେ ଶିବଲିଙ୍ଗ ପାଖରେ ଅପରାଧ କରିଦେଲେ, ତେଣୁକରି ସେ ପୁଣି ଗୋଟେ ଅସୁରଜନୀ ପ୍ରାପ୍ତ ହେଲେ। ଯେଉଁ ବିଶ୍ୱ ଆବୃତ କରି ଭୁକୁଥିଲେ ବୃଦ୍ଧାଶ୍ର ହେଇଯାଇଥିଲେ, ଅସୁରଦେବୀ ପ୍ରାପ୍ତ ହେଲେ, ଦୁର୍ଗା ଦେବୀ ଅଭିଶାପ ଦେଇଦେଲେ ତାଙ୍କୁ। ତେଣୁକରି ପର ଜନ୍ମରେ ସେ ଯେଉଁ ସ୍ତୁତି କରୁଛନ୍ତି ବୃଦ୍ଧାଶ୍ର ହିସାବରେ ଯେଉଁ ସ୍ତୁତି କରିଛନ୍ତି ସେଥିରେ ସେ କହୁଛନ୍ତି ପ୍ରଭୁ ମୋତେ ଆପଣଙ୍କର ଭକ୍ତଙ୍କର ଭକ୍ତ କରନ୍ତୁ, ମୋତେ ଆପଣଙ୍କର ଭକ୍ତ କରନ୍ତୁ ବୋଲି କହିନାହାନ୍ତି। କାରଣ ଭୁଲ ହେଇଗଲା, ତାଙ୍କର ସିଧାସଳଖ ଭକ୍ତ ହେଇଗଲେ, ଅପରାଧ ହେଇଗଲା, ତେଣୁକରି ସେ କହୁଛନ୍ତି ଆପଣଙ୍କର ଭକ୍ତଙ୍କର ମୋତେ ଭକ୍ତ କରନ୍ତୁ ପ୍ରଭୁ ବୋଲି ପ୍ରାର୍ଥନା କରୁଛନ୍ତି। ତେଣୁ ଆମେ ଭଗବାନଙ୍କର ଉପାସନା କରିବା ପାଇଁ ହେଲେ ଗୁରୁଙ୍କ ମାଧ୍ୟମରେ ଆମେ ହରିଙ୍କର ଉପାସନା କରିବା, ଏବଂ ଏହି ଉପାସନା ହେଉଛି ଗୋଟେ ଅସ୍ତ୍ର। ଗୁରୁ ସେ ଅସ୍ତ୍ର ପ୍ରଦାନ କରିବେ, ସେ ଅସ୍ତ୍ର ବିଶ୍ୱନାଥ ଚତୁର୍ଥକୁ କହୁଛନ୍ତି ସେ ଅସ୍ତ୍ର ହେଉଛି କିଭଳି ଭାବରେ ନା ଶ୍ରବଣାଦି ନବିଧା ଭକ୍ତିରେବ ଅସ୍ତ୍ର, ଏହି ଭକ୍ତି ରୂପକ ଅସ୍ତ୍ର, ଏ ଭକ୍ତି ହେଉଛି ଶ୍ରବଣରୁ ଆରମ୍ଭ ହେଉଛି। ନଅ ପ୍ରକାର ଭକ୍ତି ରହିଛି, ପ୍ରହ୍ଲାଦ ମହାରାଜ ଭାଗବତ ସପ୍ତମ ସ୍କନ୍ଧରେ କଥା ତାଙ୍କର ପିତା ହିରଣ୍ୟକଶିପୁ କହିଛନ୍ତି, ଶ୍ରବଣ ହିରଣ୍ୟକଶିପୁ ପଚାରିଥିଲେ ଯେ ସବୁର ଶ୍ରେଷ୍ଠ ଶିକ୍ଷା କ'ଣ, ସେହି ପ୍ରଶ୍ନର ଉତ୍ତରରେ ଭାଗବତ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ କହିଛନ୍ତି ଶ୍ରବଣ କୀର୍ତ୍ତନ ବିଷ୍ଣୁସ୍ମରଣ ପାପ ସେବନ ଅର୍ଚ୍ଚନ ବନ୍ଧନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତି ପୁଂସା ଗୀତା ବିଷ୍ଣୁ ଭକ୍ତିତ୍ୱେ ନବଲକ୍ଷଣ ଇଏ ଭଗବତ୍ୟଥା ଜନ୍ମନୀ ଅଧିକ ଉତ୍ତମ, ଇଏ ହେଉଛି ମୋର ମତ, ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା, ଅଧିକ ଉତ୍ତମ। ଆଜିକାଲି ବହୁତ ଶିକ୍ଷା ମିଳୁଛି, କିନ୍ତୁ ଏ ଭଗବାନଙ୍କ ଶିକ୍ଷାକୁ କ୍ୱଚିତ ଦିଆଯାଉଛି, ପ୍ରାୟ ନାହିଁ କରି ଚଳେ। ତେଣୁ ଏଇ ଭଗବାନ ବିଷୟରେ ଶ୍ରବଣ କରିବା, ତାଙ୍କ ବିଷୟରେ କୀର୍ତ୍ତନ କରିବା, ତାଙ୍କର ସ୍ମରଣ କରିବା, ଅର୍ଚ୍ଚନା ବନ୍ଦନା ଏସବୁ ବିଭିନ୍ନ ପ୍ରକାର ଯେଉଁ ଭକ୍ତିର ଅଙ୍ଗ ରହିଛି ଏ ହେଉଛି ଅସ୍ତ୍ର। ଗୁରୁ ସେହି ଅସ୍ତ୍ରକୁ ପ୍ରଦାନ କରନ୍ତି, ସେହି ଅସ୍ତ୍ର ଆମେ ପ୍ରାପ୍ତ ହେଲେ ଆମେ ମନକୁ ଉପେକ୍ଷା କରିବା ପାଇଁ ସମର୍ଥ ହେବା। ତେଣୁ ମୋର ବହୁତ ଉଦାହରଣ ଅଛି, ଆମେ ଆଉ ସେ ବିଷୟରେ ଆଲୋଚନା କରିବା ନାହିଁ। କିନ୍ତୁ ଏଇ ଅଧ୍ୟାୟରେ ଏ ଆଜି 12 ଅଧ୍ୟାୟ ଆମେ ପାଠ କରିବା। ଏ ସମୟରେ 8 ଅଧ୍ୟାୟ ରହିଛନ୍ତି ଏଇ ଉପାଖ୍ୟାନରେ 7-14। ତେଣୁ ଆମେ 7 ଦିନରେ ଚେଷ୍ଟା କରୁଛେ ଆପଣଙ୍କୁ 7 ଅଧ୍ୟାୟ ଯଦି ଆମେ କଭର କରିବା, 7 ଅଧ୍ୟାୟ ବିଷୟରେ ଆଲୋଚନା କରିବା, ତାହେଲେ ପାଖାପାଖି ସବୁ ବିଷୟରେ ଆମେ କଭର କରିପାରିବା। ତେଣୁ ଏ ଯେଉଁ ଜଡ଼ଭାରତ ପ୍ରଥମେ 5 ଶ୍ଲୋକ କହିଥିଲେ, ସେ ଯାହା ରହୁଗଣ ଯାହା କହିଥିଲେ ବ୍ୟଙ୍ଗ ଭାବରେ କହିଥିଲେ ତାକୁ କେବଳ ବ୍ୟାଖ୍ୟା କରିଦେଲେ, ସେତିକିରେ ତାଙ୍କର ହୃଦୟ ଗ୍ରାନ୍ତି ଛିନ୍ନ ହୋଇଗଲା। ତେଣୁ ଡେଇଁ ପଡ଼ିଲେ କରୁ ବୋଲେ ପଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି, ତାଙ୍କର ଜ୍ଞାନ ଉଦୟ ହୋଇଯାଇଛି। କିନ୍ତୁ ତାକୁ ଯେଉଁ କିଛି ସଂଶୟ ରହିଛି ସେ ସଂଶୟକୁ ମଧ୍ୟ କିଛି ଦୂର କରୁଛନ୍ତି। ତେଣୁ ଏଇ ଯେଉଁ ଏଇ ଶରୀର ଏବଂ ଆତ୍ମା ସମ୍ବନ୍ଧ ଜ୍ଞାନ ଜଣେ ଯେତେ ପ୍ରାପ୍ତ ହେଲେ ମଧ୍ୟ ସେ କହିପାରିବ ନାହିଁ ପୂର୍ଣ୍ଣ ପ୍ରାପ୍ତ ହୋଇଗଲି। ତେଣୁ ଅର୍ଜୁନ ଭଗବତ ଗୀତା 2 କହିଛନ୍ତି କଥା, ଭଗବାନ ଆତ୍ମା ସମ୍ବନ୍ଧ ଜ୍ଞାନ ବହୁତ ପ୍ରଦାନ କଲେ ମଧ୍ୟ ଅର୍ଜୁନ ଚିନ୍ତା କରୁଛନ୍ତି ମୁଁ ଆତ୍ମା ସମ୍ବନ୍ଧ ଜ୍ଞାନ ଠିକ ଭାବେ ଜାଣିପାରୁନାହିଁ। କାରଣ କ'ଣ ନା, ଆଶ୍ଚର୍ଯ୍ୟ ପ୍ରସ୍ତୁତି କଷ୍ଟି ଦେଇଗଲା, ଆଶ୍ଚର୍ଯ୍ୟ ପ୍ରସ୍ତୁତି ପ୍ରତ୍ୟେକ ଜ୍ଞାନ ଆଶ୍ଚର୍ଯ୍ୟ ଜ୍ଞାନ ଶୁଣନ୍ତି ସୂର୍ଯ୍ୟ ପୀଣ ବେଦ ଦୈବ କଷ୍ଟି, ଇଏ ହେଉଛି ଗୋଟେ ଆଶ୍ଚର୍ଯ୍ୟ। ଆଶ୍ଚର୍ଯ୍ୟ ପ୍ରସ୍ତୁତି କଷ୍ଟି ଦେଇନ ଆତ୍ମା ସମ୍ବନ୍ଧରେ ଯେତେବେଳେ ଆଲୋଚନା କରାଯାଏ କଥା କୁହାଯାଏ ଆଶ୍ଚର୍ଯ୍ୟ ହେଇଯାଏ ସମସ୍ତେ, ଆତ୍ମା ଏଭଳି କାଳ ଏଷାଗ୍ର ସଭାବଶ୍ୟ ସଦଧା କଳ୍ପିତ ସତ ଭାଗ ଦିବସ ବିଜ୍ଞାନ ସ ଅନନ୍ତାୟ କଳ୍ପତେ, ଆତ୍ମାର ଆକାର ପୁରାଣରେ ବର୍ଣ୍ଣନା କରାଯାଇଛି ଯେ କେଶର ଅଗ୍ରଭାଗ, କେଶର ଅଗ୍ରଭାଗକୁ ତାକୁ ସଦଭାଗ 100 କରିବା, କେଶର ଅଗ୍ରଭାଗ 100 କରିପାରିବା ନାହିଁ, କିନ୍ତୁ କୌଣସି ଉପାୟରେ 100 କରିଦେଲେ ସେ ଯେଉଁ ସୂକ୍ଷ୍ମ ଗୋଟିଏ ଭାଗ ରହିଲା ତାକୁ ପୁଣି 100 କରିବା, ଅର୍ଥାତ୍ କେଶର ଅଗ୍ରର 10,000 ଭାଗରୁ ଭାଗେ ହେଉଛି ଆତ୍ମାର ଆକାର। ତାକୁ କେଉଁ ବୈଜ୍ଞାନିକ ମାଗିବେ ହିସାବ କରନ୍ତୁ, କେଉଁ ବୈଜ୍ଞାନିକ ମାଗିବେ 10,000 ଭାଗରୁ ଭାଗେ, ଇଏ ହେଉଛି ଆତ୍ମାର ଆକାର। ଏବଂ ସେ ଆତ୍ମା ହେଉଛି ଅନନ୍ତାୟ କଳ୍ପତେ, ଅନନ୍ତ ଜୀବ ଅଛନ୍ତି, ଅନନ୍ତ ଆତ୍ମା ଅଛନ୍ତି। ତେଣୁ ଏହି ଆତ୍ମା ସମ୍ବନ୍ଧରେ ଶ୍ରବଣ କରନ୍ତି ସେ ଆଶ୍ଚର୍ଯ୍ୟ ହେଇଯାନ୍ତି, ଆଶ୍ଚର୍ଯ୍ୟ କରନ୍ତି କଷ୍ଟି ଚାଲିଛନ୍ତି। କେତେଜଣ ଆଶ୍ଚର୍ଯ୍ୟ ଭାବରେ ବର୍ଣ୍ଣନା କରନ୍ତି ଆତ୍ମା ସମ୍ବନ୍ଧୀୟ, କେତେଜଣ ଆଶ୍ଚର୍ଯ୍ୟ ଭାବରେ ଶ୍ରବଣ କରନ୍ତି, କିନ୍ତୁ ଯେତେ ଶୁଣିଲେ ମଧ୍ୟ ନ ବେଦ କଷ୍ଟି ଜାଣିପାରନ୍ତି ନାହିଁ। ଏ ଆତ୍ମା ସମ୍ବନ୍ଧ ଜ୍ଞାନ ଏତେ ସୂକ୍ଷ୍ମ, ତେଣୁ ରାଜା ରଘୁଗଣଙ୍କର ବହୁତ ପ୍ରଶ୍ନ ଥିଲା। ଗତକାଲି ଆମେ ପ୍ରଶ୍ନ କରିଥିଲେ, ତେଣୁ ତାର ଉତ୍ତରରେ କହିଥିଲେ ଯେ ଏଇ ମନ, ମନ ହିଁ ଆମର ଏ ବନ୍ଧନର କାରଣ ଏବଂ ଆମର ମୁକ୍ତିର ମଧ୍ୟ କାରଣ ହେବ, ଏ କଥା ଆଲୋଚନା କଲେ। ତେଣୁ ବର୍ତ୍ତମାନ ରଘୁଗଣ କହୁଛନ୍ତି, ନମୋ ନମଃ କାରଣ ବିଗ୍ରହାୟ ସ୍ୱରୂପ ସୁଚିତ୍ତ ବିଗ୍ରହାୟ ନମୋ ଭଗବତ ଦ୍ୱିଜବନ୍ଧୁ ଲିଙ୍ଗ ନିଗୁଢ ନିତ୍ୟାନୁଭବାୟ ସୂର୍ଯ୍ୟଂ ପ୍ରାର୍ଥନା କରୁଛନ୍ତି। ଗୁରୁଦେବଙ୍କୁ ଆମର ଭାଗବତ 11 ବର୍ଣ୍ଣନା କରାଯାଇଛି, 29 ଉଦ୍ଧବ କହୁଛନ୍ତି ଗୁରୁଦେବ ଯେଉଁ ଆମକୁ ଆମ ପ୍ରତି ଯେଉଁ ଉପକାର କରୁଛନ୍ତି, ଆମର ସାରା ଜୀବନ ଯଦି ଆମେ ତାଙ୍କର ପ୍ରଶଂସା କରିବା, ତାଙ୍କର ଗୁଣମାନ କରିବା, ତଥାପି ସେ ଉପକାରର ଆମେ କିଛି ପ୍ରତିବଦଳରେ କିଛି କରିପାରିବା ନାହିଁ, ପରିଶୋଧନ ପରିଶୋଧ କରିପାରିବା ନାହିଁ। 11:29 ସେ କଥା କହୁଛନ୍ତି, ନୈବୋପୟନ୍ତି ଅପତିଥି କବେଶ କବେଶ ବ୍ରହ୍ମ ଉଷା ବିକୃତ ବୁଧ ବୁଧ ସ୍ମରନ୍ତ ଯୋ ଅନ୍ତର୍ବହି ତନ୍ମୃତାଂ ଶୁଭଂ ବିଦୁନ୍ନ ଆଚାର୍ଯ୍ୟ ଚୈତୁକ ପୂଷା ସ୍ୱଗତି ବ୍ୟାନନ୍ତି। ଉଦ୍ଧବ ଭଗବାନ କହୁଛନ୍ତି ସମସ୍ତ ଭଗବତ ଗୀତାରେ ଯେଉଁ ଜ୍ଞାନ ଭଗବାନ ଦେଲେ ଅର୍ଜୁନଙ୍କୁ, ତାଠାରୁ ଉନ୍ନତ ଜ୍ଞାନ ଭାଗବତର 11 ଉଦ୍ଧବକୁ ଭଗବାନ ଦେଇଛନ୍ତି, ଏହାକୁ ଉଦ୍ଧବ ଗୀତା ବୋଲି କୁହାଯାଉଛି। ତେଣୁ ଏସବୁ ଜ୍ଞାନ ପ୍ରାପ୍ତ ହେଇ ଉଦ୍ଧବ ତାଙ୍କର ସୁଦକ୍ଷତା ଜ୍ଞାପନ କରୁଛନ୍ତି। ବଦ୍ରିକା ଯିବା ପୂର୍ବରୁ ସେ ଜ୍ଞାପନ କରୁଛନ୍ତି, ପ୍ରଭୁ ନୈବୋପାୟନ୍ତି ଅପଚିତି କବେଶ ଏ ଈଶ ଏ ପ୍ରଭୁ। କେତେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ସେମାନେ କେବେ ହେଲେ ନୈବୋପାୟନ୍ତି ଅପଚିତି, ଆପଣ ଯେଉଁ ଆମକୁ ଉପକାର କରିଛନ୍ତି ତାହା ବଦଳରେ କିଛି ପ୍ରଦାନ କରିପାରିବେ ନାହିଁ, କେତେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ। ଯଦି ଅଧିକ ବର୍ଷ ଦିଆଯାଏ ତାହେଲେ କରିପାରିବେ ନା, ବ୍ରହ୍ମାୟୁଷା ବି ବ୍ରହ୍ମାଙ୍କର ଆୟୁଷ କେତେ, ବ୍ରହ୍ମାଙ୍କର ଆୟୁଷ ବିଷୟରେ ଭଗବତୀ ବହନ କରିଛନ୍ତି ଅଷ୍ଟମ ଅଧ୍ୟାୟରେ, ସହସ୍ର ଯୁଗ ପର୍ଯ୍ୟନ୍ତ ଭ୍ରମଣ ବିଦୁ, ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 1000 ଦିବ୍ୟ ଯୁଗ। ଦିବ୍ୟ ଯୁଗ କହିଲେ ସତ୍ୟ ତୃତୀୟା ଦ୍ୱାପର କଳି ଏ ଚାରି ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ ହେବ। ଆମେ ବର୍ତ୍ତମାନ ଅଛି କଳିଯୁଗରେ, ଏ କଳିଯୁଗର ପରିମାଣ ହେଉଛି 432,000 ବର୍ଷ, ଆର ମାତ୍ର 5,000 ବର୍ଷ ଯାଇଛି। ଭଗବାନ ଦ୍ୱାପର ଯୁଗର ଅନ୍ତିମରେ ଆସିଥିଲେ, କୃଷ୍ଣ ଆସିଥିଲେ, ତାପରେ ବର୍ତ୍ତମାନ 5532 ବର୍ଷ ହେଇଛି। 532 ବର୍ଷ ପୂର୍ବରୁ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ଯିଏକି ଭଗବାନ କୃଷ୍ଣ ଆସିଥିଲେ। ତେଣୁ ଏଇ 5500 ବର୍ଷ ଯାଇଛି, ଆହୁରି 426,500 ବର୍ଷ ଅଛି। ଇଏ ହେଉଛି କଳିଯୁଗର ପରିମାଣ, ଆର ଦୁଇ ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ, 8,64,000 ବର୍ଷ। କଳିଯୁଗର ତିନି ଗୁଣ ଯାହା ଯୁଗର ପରିମାଣ, ଯେଉଁ ଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ ସେ ଯୁଗର ପରିମାଣ ହେଉଛି 12,96,000 ବର୍ଷ, ଏବଂ କଳିଯୁଗର ଚାରି ଗୁଣ 17,38,000 ବର୍ଷ। ଇଏ ହେଉଛି ସତ୍ୟ ଯୁଗର ପରିମାଣ, ଯେଉଁ ଯୁଗରେ ଭଗବାନ ନୃସିଂହଦେବ ଆସିଥିଲେ, ବିଭିନ୍ନ ଅକାଶ ବିଭିନ୍ନ ଯୁଗରେ ଆସୁଛନ୍ତି। ତେଣୁ ସତ୍ୟ ତ୍ରେତା ଦ୍ୱାପର କଳି ଚାରି ଯୁଗ ମିଶିଲେ 43,20,000 ବର୍ଷ ହେବ। ଇଏ ହେଉଛି ଗୋଟିଏ ଦ୍ୱିତୀୟ ଯୁଗ। ଏହିଭଳି ଭାବରେ ସହସ୍ର ଯୁଗ ପର୍ଯ୍ୟନ୍ତ ତାକୁ 1000 ଗୁଣିଲେ 432 କୋଟି ବର୍ଷ, ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନର ପରିମାଣ। ଦେବ ରାତ୍ର ବିଦୋଦନା, ସେଇଭଳି ଭାବରେ ତାଙ୍କ ରାତ୍ରି ରହିଛି 432 କୋଟି ବର୍ଷ। ଏହିଭଳି ଭାବରେ ତାଙ୍କର ମାସ ବର୍ଷ ହିଁ 100 ବର୍ଷ ତାଙ୍କର ଆୟୁଷ। ତେଣୁ ଏତେ ଆୟୁଷ ପାଇଲେ ମାନେ ବ୍ରହ୍ମାୟୁଷା ବି ବ୍ରହ୍ମାଙ୍କର ଆୟୁଷ ମଧ୍ୟ ଜଣେ ପାଇଲେ ମଧ୍ୟ ତଥାପି ବୁଧ ସ୍ମରନ୍ତ, ସେ ଆପଣଙ୍କର ଯେଉଁ ଉପକାର କରିଛନ୍ତି ତା ବଦଳରେ ସେ ଗୁଣ ପରିଶୋଧ କରିପାରିବେ ନାହିଁ। ମୁଁ କ'ଣ ଉପକାର କରୁଛି ତୁମର, ନା ଯେଉଁ ଅନ୍ତର୍ବହି ତନୁଦାନ ଅଶୁଭନ ବିଦୁନ୍ମନ, ପ୍ରଭୁ ଆପଣ ଅନ୍ତରରେ ଚୈତ୍ୟଗୁରୁ ରୂପେ ରହିଛନ୍ତି ଏବଂ ବାହାରେ ଆପଣ ଶିକ୍ଷାଗୁରୁ ରୂପେ ରହିଛନ୍ତି, ଦୀକ୍ଷାଗୁରୁ ରୂପେ ରହିଛନ୍ତି। ତେଣୁ ଏହିଭଳି ଭାବରେ ଅଶୁଭନ ବିଦୁନ୍ମନ, ଆମର ଯେଉଁ ଅଶୁଭ ରହିଛି, ଯେଉଁ ଅପବିତ୍ରତା ରହିଛି, ଯେଉଁ ମହିଳା ରହିଛି, ଯେଉଁ ପାପରାଶି ରହିଛି, ଏସବୁ ଆପଣ ବହୁତ କରିଦିଅନ୍ତି। ତେଣୁ ଆଚାର୍ଯ୍ୟ ଚୈତ୍ୟବସାନ ସୁଗତି ଜାଣନ୍ତି, ଆଚାର୍ଯ୍ୟ ବାହାରେ ଆପଣ ଆଚାର୍ଯ୍ୟ ଉପରେ ଆମକୁ ଏହିଭଳି ଭାବରେ ଜ୍ଞାନ ପ୍ରଦାନ କରନ୍ତି। ତେଣୁ ରାଜା ରୋହଣ ଏହିଭଳି ଭାବରେ ଜଡ଼ଭରଙ୍କୁ ତାଙ୍କ ଗୁରୁଦେବଙ୍କୁ ପ୍ରାର୍ଥନା କରୁଛନ୍ତି, ନମୋ ନମ କାରଣ ବିଗ୍ରହାୟ, କାରଣ ବିଗ୍ରହାୟ, କାରଣ କହିଲେ ସବୁକିଛିର କାରଣ ରହିଛି, ଭୌତିକ ଜଗତରେ ସବୁକିଛିର କାରଣ ରହିଛି। ଆମେ ଦେଖିବା ଆମେ ଯେଉଁ ଜନ୍ମ ହେଉଛେ ଆମ ପିତାମାତା ହେଉଛନ୍ତି ଆମ ଜନ୍ମ ହେବାର କାରଣ, ଭୌତିକ ଜଗତରେ ଏମିତି କିଛି ଆମେ ଦେଖିବା ନାହିଁ ଯେଉଁଥିରେ କାରଣ ନାହିଁ। କିନ୍ତୁ ଯିଏ ସର୍ବକାରଣର କାରଣ, ଯାହାଙ୍କର କିଛି କାରଣ ନାହିଁ ସେ ସବୁକିଛିର କାରଣ, ସେ ହେଉଛନ୍ତି ଭଗବାନ। ଆମେ ଯେଉଁଠି ପହଞ୍ଚିବା ଏମିତି ଯେଉଁଠି ଯାହାଙ୍କ ପାଖରେ ପହଞ୍ଚିବା, ଯାହାଙ୍କର କେହି କାରଣ ନାହାନ୍ତି। ଯଦି ଆମେ ହିସାବ କରିବା ଆମର କାରଣ ହେଉଛନ୍ତି ଆମ ପିତାମାତା, ତାଙ୍କର କାରଣ ହେଉଛନ୍ତି ତାଙ୍କର ପିତାମାତା, ତାଙ୍କର କାରଣ ତାଙ୍କର ପିତାମାତା, ଏହିଭଳି ଭାବରେ ଆମେ ଧୀରେ ଧୀରେ ପହଞ୍ଚିବା ବ୍ରହ୍ମାଙ୍କ ପାଖରେ ପହଞ୍ଚିବା, ସେ ଭୌତିକ ଜଗତ ପ୍ରଥମ ସୃଷ୍ଟ ଜୀବ। ତେଣୁ ବ୍ରହ୍ମାଙ୍କର କାରଣ କିଏ ନା ଗର୍ଭଦେବତା ବିଷ୍ଣୁ, ଗର୍ଭଦେବତା ବିଷ୍ଣୁଙ୍କର ନାଭି ପର୍ବରୁ ବ୍ରହ୍ମା ଯାହା କହୁଛନ୍ତି, ଭାଗବତ ଦ୍ୱିତୀୟ ସ୍ତରରେ ବର୍ଣ୍ଣନା କରାଯାଇଛି, ଦ୍ୱିତୀୟ ଏବଂ ତୃତୀୟ ଏ ଦୁଇଟି ସ୍ତରରେ ବର୍ଣ୍ଣନା କରାଯାଇଛି। ତେଣୁ ଗର୍ଭଦେବତା ବିଷ୍ଣୁ କେଉଁଠୁ ଆସୁଛନ୍ତି, ନା ସେ କାରଣ ଲୋକ ଥାଇ ବିଷ୍ଣୁଙ୍କ ପାଖରେ ଆସନ୍ତି। କାରଣ ଲୋକ ଥାଇ କାରଣ ସବୁକିଛି କାରଣ ସେଇ ଜଳ ହେଉଛି କାରଣ ଲୋକ ଜଳ କାରଣ ଜଳ ତେଣୁ ସିଏ କେଉଁଠୁ ଆସନ୍ତି ମହାବିଷ୍ଣୁ ନା ସେ ଆସୁଛନ୍ତି ଏଇ ସଂକର୍ଷଣ ପାଖରୁ ଆସୁଛନ୍ତି ଚାରି ଚତୁର୍ଭୁଜ ଅଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଭଗବାନ ଯେଉଁ ତ୍ରେତାଯୁଗରେ ଆସିଲେ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣ ଭରତ ଏବଂ ଶତ୍ରୁଘ୍ନ ସେମାନେ ହେଉଛନ୍ତି ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ସେ ଚତୁର୍ଭୁଜ କେଉଁଠୁ ଆସୁଛନ୍ତି ନା ସେ ବଳରାମଙ୍କ ପାଖରୁ ଆସୁଛନ୍ତି ବଳରାମ କେଉଁଠୁ ଆସିଲେ ନା ସେ କୃଷ୍ଣଙ୍କ ପାଖରୁ ଆସିଲେ ତେଣୁ ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତାରେ କହିଲେ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ ସିଏ ହେଉଛନ୍ତି କୃଷ୍ଣ ହେଉଛନ୍ତି ସମସ୍ତ କାରଣର କାରଣ ସେଇ କାରଣ ଯେ ହେଉଛନ୍ତି ଜଣେ ଭରତଙ୍କର ପିତା ଋଷଭଦେବ ସେ ଭଗବାନଙ୍କ ଜଣେ ଅବତାର ତାଙ୍କର ପୁତ୍ରରେ ଆସିଛନ୍ତି ଇଏ ଜଣେ ଭରତ ତେଣୁ କାରଣ ବିଗ୍ରହାୟ ନମସ୍କାର କରୁଛନ୍ତି ପ୍ରଣାମ କରୁଛନ୍ତି ନମ ନମ କାରଣ ବିଗ୍ରହାୟ ସ୍ୱରୂପ ତୁଚ୍ଛି କୃତ ବିଗ୍ରହାୟ ଆଜି ଯେଉଁ ବେଦର ଯେଉଁ ଅର୍ଥ ରହିଛି ବେଦରେ ବହୁତ ପ୍ରକାର ତତ୍ପ୍ରକା ରହିଛି ବେଦରେ ପଶ୍ଚିମବଙ୍ଗରେ ଜଣେ ଥିଲେ ଜଣେ ବ୍ରାହ୍ମଣ ଥିଲେ ବହୁତ ବିଦ୍ୱାନ ବ୍ରାହ୍ମଣ ବହୁତ ଶାସ୍ତ୍ର ଅଧ୍ୟୟନ କରିଛନ୍ତି ବହୁତ କଥା ଜାଣିଛନ୍ତି କିନ୍ତୁ ସାଧ୍ୟ ସାଧନ ବିଷୟରେ ସେ ଜାଣିପାରୁନାହାନ୍ତି ବ୍ରହ୍ମ ହେଇଯାଉଛି ତାଙ୍କ ନାଁ କ'ଣ ତପନ ମିଶ୍ର ତେଣୁ ତପନ ମିଶ୍ର ସେ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିଛନ୍ତି କିନ୍ତୁ ଆମ ଜୀବନର କ'ଣ ଲକ୍ଷ୍ୟ ଏବଂ ସେ ଲକ୍ଷ୍ୟ କେମିତି ପ୍ରାପ୍ତ ଉପାୟ କ'ଣ ସେ ବିଷୟରେ ସେ ଜାଣିପାରୁନାହାନ୍ତି ଯଦିଓ ସମସ୍ତ ବୈଦିକ ଶାସ୍ତ୍ର ଜ୍ଞାନ ରହିଛି ତେଣୁ ସବୁବେଳେ ସେ ଚିନ୍ତିତ ଭାବରେ ରହୁଥିଲେ ସେହି ସମୟରେ ଗୋଟେ ରାତିରେ ସ୍ୱପ୍ନ ଦେଖିଲେ ଯେ ଆସନ୍ତାକାଲି ଜଣେ ଆସିବେ ନବଦୀପରୁ ଜଣେ ବ୍ରାହ୍ମଣ ଆସିବେ ତାଙ୍କୁ ତୁମର ପ୍ରଶ୍ନ କହିବ ସେ ଉତ୍ତର ଦେଇଦେବେ ନବଦୀପୁର ବ୍ରାହ୍ମଣ କିଏ ନା ସେ ହେଉଛନ୍ତି ଚୈତନ୍ୟ ମହାପ୍ରଭୁ ତେଣୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଯାଇଥିଲେ ବଙ୍ଗଦେଶକୁ ଯାଇଥିଲେ ସେଠି ଶିକ୍ଷା ପ୍ରଦାନ କରୁଥିଲେ ସେହି ସମୟରେ ଇଏ ଆସି ତାଙ୍କର ଶରଣ ଯାଇଛନ୍ତି ତେଣୁ ତାଙ୍କୁ ସେ ପ୍ରତିଯୋଗିତା କହିଲେ ମୁଁ ରାତିରେ ଏହି ସ୍ୱପ୍ନ ଦେଖିଲି ତେଣୁ ଆପଣଙ୍କ ପାଖକୁ ଆସିଛି ମୋର ସନ୍ଦେହ ପୋଷଣ କରନ୍ତୁ କିନ୍ତୁ ମହାପ୍ରଭୁ କହିଲେ ଯେ ଏଇ ଯେଉଁ କଳିଯୁଗରେ ଆମର ଯେଉଁ ଲକ୍ଷ୍ୟ ହେଉଛି କୃଷ୍ଣ ପ୍ରେମ ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ ସମସ୍ତ ବେଦକୁ ଯଦି ତିନୋଟି ତତ୍ତ୍ୱରେ ପ୍ରକାଶ କରାଯିବ ସେ ହେଉଛି ଏଇ ତିନୋଟି ତତ୍ତ୍ୱ ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ ତେଣୁ ଆମର ସମ୍ବନ୍ଧ ସେଇ ଭଗବାନଙ୍କ ସହିତ ରହିଛି ନିତ୍ୟ ସମ୍ବନ୍ଧ ରହିଛି ତେଣୁ ସେଇ ଯେଉଁ ସମ୍ବନ୍ଧରେ କେମିତି ଆମେ ସମ୍ବନ୍ଧିତ ହେବା ନା ସେ ହେଉଛି ଅଭିଧେୟ ବା ତାକୁ ଭକ୍ତି ବୋଲି କହିଯାଏ ଏବଂ ଏହିଭଳି ଭାବରେ ଯେତେବେଳେ ଆମେ ଏହି ସମ୍ବନ୍ଧରେ ସମ୍ବନ୍ଧିତ ହେଇ ଭକ୍ତି ମାଧ୍ୟମରେ ସମ୍ବନ୍ଧିତ ହେବା ତେଣୁ ଅନ୍ତିମ ଲକ୍ଷ୍ୟ ହେଉଛି କୃଷ୍ଣ ପ୍ରେମ ପଞ୍ଚମ ପୁରୁଷାର୍ଥ ହୋଇପାରୁଛି ତେଣୁ ଏହି ଭକ୍ତି କଳିଯୁଗରେ ଆମେ ଏହି ଭଗବାନଙ୍କ ନାମ କୀର୍ତ୍ତନ ମାଧ୍ୟମରେ ପ୍ରାପ୍ତ ହୋଇପାରିବା ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ରାମ 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 ହରେ ହରେ ତେଣୁ ଏହି ଶିକ୍ଷା ସେ ପ୍ରଦାନ କରିଥିଲେ ମିଶ୍ରଣ ତେଣୁ ତାଙ୍କର ସମସ୍ତ ସନ୍ଦେହ ମତନ ହୋଇଗଲା ତେଣୁ ଏହିପରି ଭାବରେ ତାଙ୍କର ବି ବହୁତ ସନ୍ଦେହ ଥିଲା ରାଜା ରଘୁବଣଙ୍କର ବେଦର କଥା ସବୁ ଶୁଣିଛନ୍ତି ତାକୁ କୁହାଯାଇଛି ଉପାସିତ ବୃଦ୍ଧ ବି କୁହାଯାଇଛି ସେ ଜ୍ଞାନୀମାନଙ୍କୁ ଉପାସନା କରୁଥିଲେ ତାଙ୍କର କଥା ଶ୍ରବଣ କରୁଥିଲେ ଶାସ୍ତ୍ର ବିଷୟରେ କିଛି ଜ୍ଞାନ ପ୍ରାପ୍ତ ହୋଇଛନ୍ତି କିନ୍ତୁ ତଥାପି ତାଙ୍କର ସନ୍ଦେହ ମୋଚନ ହୋଇପାରୁନଥିଲା ପ୍ରକୃତରେ କେଉଁଟା ତତ୍ତ୍ୱ କେଉଁଟା ଆମେ ଆଚରଣ କରିବା କଥା କିଭଳି ଭାବରେ ଆଚରଣ କରିବା କଥା ଏ ଯେଉଁ ବିଭିନ୍ନ ପ୍ରକାର ସନ୍ଦେହ ରହିଛି ଏ ସବୁ ସନ୍ଦେହ ମୋଚନ ହୋଇଗଲା ସେଥିପାଇଁ ସ୍ୱରୂପ ତୁଚ୍ଛୀକୃତ ବିଗ୍ରହାୟ ତୁଚ୍ଛୀକୃତ ଯେଉଁ ଶାସ୍ତ୍ର ବିବାହ ସବୁ ରହିଛି ବହୁତ ପ୍ରକାର ବିଭିନ୍ନ ପ୍ରକାର ରହିଛନ୍ତି ବେଦଜ୍ଞ ସେମାନେ ବିଭିନ୍ନ ପ୍ରକାର ବାଦ ଉପସ୍ଥାପନ କରନ୍ତି ଭାଗବତ ଷଷ୍ଠ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ଏଇଟା ମନୁ ତାଙ୍କର ସ୍ତୁତିରେ କରୁଛନ୍ତି, ଦକ୍ଷ ସ୍ତୁତି କରିଛନ୍ତି ଯେ ଯଚ୍ଛତ୍ରୁ ବଳିତାଂ ବଳିଦାନ ବୈ ବିବାଦ ସମ୍ବାଦ ଭୋଗୋ ଭବତି ଦୁର୍ବନ୍ ଚୈତାଂ ମୁରାତ୍ମ ତସ୍ମୈ ନମୋ ଅନ୍ତା ମହାୟ ଭୂମି ଯଚ୍ଛତ୍ରୁ ବଳିତାଂ ବଳିଦାନ ବୈ ଭଗବାନଙ୍କ ବିଷୟରେ ବହୁତ ପ୍ରକାର ବାଦ ରହିଛି। ବିବାଦ ସମ୍ବାଦ କେଉଁଠି ମିଶୁଛି, ଦୁଇ ଜଣ କଥା ମିଶୁଛି, କେଉଁଠି ମିଶୁନି, ବେଳ ଖାଉଛି, ଅମେଳ ରହୁଛି, ଡିଫରେନ୍ସ ରହୁଛି। ବିବାଦ ସମ୍ବାଦ ଭୋଗ ଭଗତି ପୂର୍ବତ ଚେଷ୍ଟା ମୋରାତ୍ମ ଭୋଗ, ଭଗବାନଙ୍କର ଯେଉଁ ଶାସ୍ତ୍ର ଇତ୍ୟାଦି ରହିଛି, ଭଗବାନଙ୍କର ଏଭଳି ଶକ୍ତି ଲୀଳା ସବୁ ରହିଛି, ସମସ୍ତେ ମୋହ ହେଇଯାନ୍ତି। ତେଣୁ ଏଇ ବାଦ ବିବାଦ ଭିତରେ ଯେଉଁ ରହିଛି, ଯେଉଁ ପ୍ରକୃତ ସିଦ୍ଧାନ୍ତ ସ୍ଥାପନ କରିବା, ଆପଣ ସବୁ ବାଦ ବିବାଦକୁ ତୁଚ୍ଛ କରିଦେଲେ, ଆପଣ ଯେଉଁ ପାଞ୍ଚଟି ଶ୍ଳୋକ କହିଲେ ସେଥିରେ ସିଦ୍ଧାନ୍ତ ସ୍ଥାପନ କରିଦେଲେ। ତେଣୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି। ନମ ଅବଗତ ତ୍ରିଜବନ୍ଧୁ ଲିଙ୍ଗ, ଏ ପ୍ରଭୁ ଆପଣ ଅବଧୂତ ବିଷୟରେ କହିଛନ୍ତି। ଅବଧୂତ କହିଲେ ଯାହାଙ୍କର ଆଶ୍ରମ କି ବର୍ଣ୍ଣ ବିଷୟରେ ଜାଣିହେବ ନାହିଁ, ଚାରି ବର୍ଣ୍ଣ ଚାରି ଆଶ୍ରମର ସବୁ ଲକ୍ଷଣ ସବୁ ରହିଛି, କିନ୍ତୁ ଇଏ ଅବଧୂତ ବୋଲି ରହୁଥିଲେ, ଇଏ କହିବେ ମୂର୍ଖ ଲୋକଟେ ପାଗଳ ଲୋକଟେ ଏଇଭଳିଆ କହିବେ ଅବଧୂତ ଲିଙ୍ଗ। ଏବଂ ନିଗୁଢ଼ ନିତ୍ୟାନୁଭବାୟ, ଆପଣ ଏଭଳି ଭାବରେ ନିଗୁଢ଼ ଭାବରେ ରହିଛନ୍ତି, ଗୋପନୀୟ ଭାବରେ ରହିଛନ୍ତି, ତେଣୁ ଆପଣ ନିତ୍ୟାନୁଭବ ନିତ୍ୟ ଅନୁଭବ ଆପଣ କରୁଛନ୍ତି, ଭଗବାନଙ୍କର ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯେଉଁ ଆନନ୍ଦ ଆପଣ କୃପାରୁ ନୂଆ କିଛି ଆନନ୍ଦ ପ୍ରାପ୍ତ ହେଇଛି, ଭଗବାନ ଆନନ୍ଦମୟ, ତେଣୁ ଭଗବାନଙ୍କର ଭକ୍ତ ମଧ୍ୟ ସେହିଭଳି ଭାବରେ ଆନନ୍ଦିତ ହୋଇଥାନ୍ତି, ସେମାନେ ମଧ୍ୟ ସେହି ସଚିଦାନନ୍ଦମୟ ଶରୀର ପ୍ରାପ୍ତ ହୋଇଥାନ୍ତି। ଆପଣ ସମସ୍ତଙ୍କର ଗୋଟିଏ ସଚିଦାନନ୍ଦମୟ ଶରୀର ରହିଛି, କିନ୍ତୁ ଯେହେତୁ ଆମେ ଭଗବାନ ଭୁଲି ଯାଇଥିଲେ, ଏ ବୌଦ୍ଧ ଜଗତକୁ ଆସିଲେ, ସେତେବେଳେ ଆମକୁ ସେ ସଚିଦାନନ୍ଦମୟ ଶରୀରଟି ରଖାଯାଇଛି, ଆମକୁ ଏଇ ଜଡ଼ ଶରୀର ଦିଆଯାଇଛି। ଯେମିତି ଜଣେ ଜେଲ୍କୁ ଗଲେ ଜେଲ ତାକୁ ତାର ଡ୍ରେସ୍ ଖୋଲିଦେଇ ତାକୁ ଗୋଟେ ଜେଲ୍ର ନମ୍ବର ଲାଗିଛି, ତା ଦେଇଥିଲେ ନମ୍ବର ଏଇ ପୋଷାକ ଦେଲେ, ସେହିଭଳି ଭାବରେ ଆମର ଯେଉଁ ସଚିଦାନନ୍ଦମୟ ଶରୀର ସେଇଟା ରହିଛି, ଆମେ ଏଇ ବୌଦ୍ଧ ଶରୀର ପ୍ରାପ୍ତ ହୋଇଥିଲେ। କିନ୍ତୁ ଯେଉଁମାନେ ସାଧୁ, ଯେଉଁମାନେ ମହାନ୍ତ, ଯେଉଁମାନେ ମହାତ୍ମା, ସେମାନଙ୍କ ଶରୀର ପ୍ରକୃତିରେ ଏ ବୌଦ୍ଧ ଶରୀର ନୁହଁ, ତାଙ୍କର ହେଉଛି ସଚିଦାନନ୍ଦ ଶରୀର, ସଚିଦାନନ୍ଦ ଶରୀର। ସେ କଥା କହୁଛି ନିଗୁଣ ନିତ୍ୟାନୁଭବାୟ ତୁଭ୍ୟମ୍, ମୁଁ ଜାଣିପାରେ କେମିତି ଜାଣିବା ନା, ମୁଁ ଆପଣ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଆପଣ କୃପାରୁ ମୁଁ ମଧ୍ୟ ଆନନ୍ଦ ପ୍ରାପ୍ତ ହେଉଛି, ଆନନ୍ଦ ଆନନ୍ଦ ମୁଦି ବର୍ଦ୍ଧନ ଆନନ୍ଦ ମୋ ବଢ଼ିଟା ଯାଉଛି। ଏ ପରେ ଲୋକ କହିବେ କିଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛୁ ତୁମେ, ନା ଜ୍ୱରା ମୟା ତସ୍ୟ ଯଥାଗତଂ ସ ନିଧାଗ ଦତ୍ତ ସଜତାହିମାଂ ଭବ ବ୍ରହ୍ମନ୍ ବଦସ୍ତି ଅମୃତମ୍ ଔଷଧମ୍ ନେଇ ଅମୃତ, ସେଥିପାଇଁ ସୁଦର୍ଶନୀ ଏ ଆଜ୍ଞାକୁ ଅମୃତ ଆଖ୍ୟାନ ବୋଲି କହୁଛନ୍ତି। ଏ ଆଜି ଅମୃତ ଆସ୍ୱାଦନ କରିଛନ୍ତି ଦାଦା ଭଗବାନ, ସେ କହୁଛନ୍ତି ଅମୃତ ମୁଁ ଆସ୍ୱାଦନ କଲି, ନା କିଭଳି ଆସ୍ୱାଦନ କଲ, ନା ଜରା ଅମୟ ଆର୍ତ୍ତସ୍ୟ, ଜ୍ୱରରେ ଆମେ ପଡ଼ିଛେ, ତା ଅନ୍ୟ କିଛି ରୋଗରେ ପଡ଼ିଛେ, ଭିତରେ ପଡ଼ିଛେ, ତେଣୁ ଯଦି ଆମେ ଔଷଧ ଖାଇଗଲେ ଔଷଧ ଖାଇଲେ ତାର ଭଲ ହେଇଗଲେ ଆମେ କେତେ ଆନନ୍ଦ ଅନୁଭବ କରୁଛେ, ତେଣୁ ଆଜି ସେ ସେଇଭଳି ଭାବରେ ଆନନ୍ଦ ଅନୁଭବ କରୁଛନ୍ତି। କିନ୍ତୁ ଏ ଉଦାହରଣରେ ଏମିତି ବି ରହିଛି, ଆମ ବିଷ୍ଣୁପୁର କହୁଛନ୍ତି ଯେ ଔଷଧ ଦୃଷ୍ଟାନ୍ତ ବେଳେବେଳେ ଆରୋଗ୍ୟ ହୁଏ ନା, ସେଥିପାଇଁ ସେ ଆଉ ଗୋଟେ ଦୃଷ୍ଟାନ୍ତ ହେଉଛନ୍ତି। ଆଉ ଗୋଟେ ଦୃଷ୍ଟାନ୍ତ କ'ଣ ନା ନିଦାଗ, ଏବେ ଯେଉଁ ଭୀଷଣ ଗରମ ଆଜି ଟିକେ କମିଯାଇଛି, ଯେଉଁ ଭୀଷଣ ଗରମ ହେଉଥିଲା, ଏଇ ଗରମ ଉତ୍ତପ୍ତ ହେଇକି ରହୁଥିଲେ ସମସ୍ତେ, ସେଇ ଦଗ୍ଧସ୍ୟ ଶରୀର ଯେଉଁ ଦଗ୍ଧ ହେଇଯାଉଥିଲା, ତପ୍ତ ହେଇଯାଉଥିଲା, ସେଇ ଶରୀର ସେଇ ତପ୍ତ ସମୟରେ ଯଦି ଯଥା ହିମାଙ୍ଗ ହିମାଙ୍ଗ ଶୀତଳ ଜଳଦାନ ପ୍ରାପ୍ତ ହେବ, ତାହେଲେ ସେ ଯେଉଁଭଳି ଭାବରେ ଆନନ୍ଦ ଅନୁଭବ କରିବ। ଏବଂ ସେ ତାଙ୍କର ଯେଉଁ ଏଇ ଯେଉଁ ଉଦାହରଣ କହୁଛନ୍ତି ସେଥିରେ ସନ୍ତୁଷ୍ଟ ହେଇପାରୁନାହାନ୍ତି, ସେ ପୁଣି କହୁଛନ୍ତି ଉଦୟମାନି ବିଦସ୍ତ ଦୃଷ୍ଟି, ଉଦୟ ଏ ଶରୀର ପ୍ରକୃତିରେ ଉଦୟ ଗୋଟେ କୃଷିକ ଦେହ, क्वेश्चन पद्धीव देह कौन ना अस्थि रक्त मूत्र विष्ठा कुछ वस्तु परिपूर्ण आम शरीर योग्य कुदेह कि सजाऊे कौन करे राजा रोहगण से शरीर अभिमान था से राजा बेटी भावुले से अनुभव करते प्रकृत मोर ये गर्व आईला जो अनुभव गर्व करी ये अहि विदष्ट दृष्टि अहि एक अभिमान रूपक अहि सर्प द्वारा दृष्ट दृष्ट कि मोर चक्षु नष्ट मु देखी पार नी से गुरु को प्रार्थना करते ओम ज्ञान दृश्य ज्ञान शलाकया चक्षुरंजन देन तस्मी श्री गुरु नम आम अज्ञान रहीचे आम चक्षु जाइए देखी पार नहीं पश्चिमी न पश्चिमी देखी देखिपारे तत्व जानपारे कारण गुरुदेव जब से आम चक्षु को उन्मोचन न करेंगे तमें प्रकृत तत्व को जापर ना आज रोहगण चक्षु को उन्मोचन हो जाए तेनाली प्रकृत तत्व को जापर तेनाली से कहते हैं ब्रह्मन गुदे माना विदस्त दृष्टि ये जो अभिमान रूप तत्व नष्ट तेनाली चक्षु नष्ट अंधकार प्रकृत थी आज मुझे देखी पार्टी ब्रह्मन बदलते अमृतम औषधम प्रभु आप जो वचन पाइले से वचन मत अमृत मुझे अमृत प्राप्ति होगी औषध ये मोर औषध हो गला मुझे बर्तन देखी पार्टी मो प्रकृत सी मत मतलब जड़वर्त होते वर्णना कर जड़वर्त जो भाव स्तर थे सी मत से स्तर को पड़े गुणात्मक स्तर को पड़े ये साधु एवं जो रही चिंतामणि प्रस्तर भर तपा चिंतामणि प्रस्तर विषय आम जाने देखने कि आम शुणु चिंतामणि प्रस्तर गोटे एत मूल्यवान प्रस्तर जो प्रस्तर में लुहा को छुरी देते सुना कि चिंतामणि प्रस्तर एत मूल्यवान है से अगर कौन सी लुहा जाति पदार्थ को चिंतामणि प्रस्तर करें कि साधु चिंता आहरी उन्नत स्तर मूल्यवान से अनेदेहरे अच्छा जे बहुत त्रिगुण भीतर रही बहुत निम्न स्तर थे भगवत बाबा कहता जे मोहन प्राकृत मोहन स्थित मोघाशा मोघ्यान मोघकर्माण मोघ्ञान इत्यादि सब राक्षसी आसुरी दैव प्रकृति मोहिनी स्थित जो मैंने त्रिगुण भीतर रही से सबकि विफल हो जाए ये त्रिगुण भीतर रही से अनुभव करकृत गुणात्मक अवस्था प्राप्त होती तेणु ब्रह्मन पदस्थित अमृतम ये जड़े साधु से एभली चिंतामणि स्तर जी कि अन्य जन मतलब चिंतामणि स्तर में परिणत करदे पारे ये साधु और चिंतामणि स्तर भर तपात देखिए चिंतामणि स्तर आउ का गोटे चिंतामणि कर से लुहा को सुना कर देपर कि चिंता प्रस्तर करना कि साधु आउ जन असाधु व्यक्ति साधु में परिणत करदेव जो भाव में नारमणि आप जानते दशरथ नाकर थे ये असाधु व्यक्ति थे पाप कार्य निजुक्त रही कि नारमणि आ गए मुनि में परिणत करदे वाल्मीकि रामायण वाल्मीकि महर्षि वाल्मीकि परिणत करदे दशरथ नाकर महर्षि वाल्मीकि करदे जी रामायण रचना कले भगवान रामचंद्र लीला भगवान रामचंद्र आसा पूर्व से सब भविष्य में यह हम कहीं लिखीदे रामायण 25,000 श्लोक रामायण रचना करदे जे कि बहुत बड़े पापी व्यक्ति थे दशरथ रत्नाकर का नाम था कि नारद मुनि संग फल से जन महर्षि हो गले महर्षि वाल्मीकि गले तेनाली साधुर यही भाव मूल्य रही साधु के महान व्यक्ति आम जाना लगे मात्र साधु संगे सर्वसिद्धि कहले तेनाली ये मतलब के समय कर अल्प समय 5 मिनट कथे परिवर्तन हो गला स्वभाव परिवर्तन हो गला से असाधु था साधु परिणत हो गले ତେଣୁ ସେ ଅନୁଭବ ତାପରେ କହୁଛନ୍ତି ବ୍ରହ୍ମନ୍ ବଦତେ ଅମୃତମ୍ ଔଷଧ ନୁହେଁ, ଇଏ ମୋର ଔଷଧ ହେଇଗଲା ପାଇଗଲି ପ୍ରଭୁ, କିନ୍ତୁ ତସ୍ମାତ୍ ଭବନ୍ତମ୍ ମମ ସଂଶୟାର୍ଥମ୍ ପକ୍ଷ୍ୟାମି ବସ୍ତା ବଧୁନା ସୁବୋଧମ୍ ଅଧ୍ୟାତ୍ମ ଯୋଗ ଗଠିତମ୍ ତଭୋକ୍ତମ୍ ଆଖ୍ୟାୟି କୌତୁହଳନ୍ତେ ତୁ ଶୁଣେ। ପ୍ରଭୁ ଆପଣ ଯେଉଁ କହିଲେ ଯେଉଁ ଜ୍ଞାନ ସବୁ ଦେଲେ, ଆମର ବିଷ୍ଣୁ ଗୌରବ ମହାରାଜ କୁହନ୍ତି ଆମେ ଆମର ବହୁତ ସନ୍ଦେହ ରହିଛି, କିନ୍ତୁ ଯଦି ଆମେ କଥା ଶ୍ରବଣ କରିବା କଥା ଶ୍ରବଣ ମାଧ୍ୟମରେ ବହୁତ ସନ୍ଦେହ ଦୂର ହୋଇଯିବ, ଆଉ ପ୍ରଶ୍ନ ପଚାରିବାକୁ ପଡ଼ିବ ନାହିଁ। ସେଥିପାଇଁ ଆମର ଇସ୍କନ ଧାରା ହେଉଛି ଜଣେ ଯେତେବେଳେ କଥା କହିବେ ସେ ସମୟରେ କିଛି ପ୍ରଶ୍ନ ପଚାରାଯିବ ନାହିଁ, କଥା ସରିଲା ପରେ ପ୍ରଶ୍ନ ପଚାରିବେ, କାରଣ କଥା ବେଳେ ବହୁତ ପ୍ରକାର ପ୍ରଶ୍ନ ଆସିବ, ସେଇ ପ୍ରଶ୍ନର ଉତ୍ତର ମଧ୍ୟ ସେଇ କଥାରେ ମିଳିଯିବ। ଏ ଯେଉଁମାନେ ଉନ୍ନତ ସାଧୁ ତାଙ୍କର ଏଇଭଳି ଭାବରେ ତାଙ୍କର କଥା ଆଜି ଆମର ମନେ ପଡ଼ୁଛି। ଆଜି ଆମର ଇସ୍କନ ଜଣେ ପ୍ରତିଷ୍ଠା ଆଚାର୍ଯ୍ୟ କିଷ୍ଣ ଦେଶୀ ପ୍ରଭୁପାଦ ମହାରାଜ, ତାଙ୍କର ଶିଷ୍ୟ ଥିଲେ ଗୌରବନ୍ଦ ସ୍ୱାଇଁ ମହାରାଜ, ତାଙ୍କର ଶିଷ୍ୟ ଥିଲେ ସତ୍ୟାନନ୍ଦ ପ୍ରଭୁ, ଯାହାଙ୍କର ଆଜି ଏକାଦଶ ପାଳନ ହେଲା ଆମର ଚନ୍ଦନ ଚନ୍ଦନପୁରରେ ମହାପ୍ରଭୁଙ୍କର ସବୁ ଧାମ ଦଣ୍ଡଭଙ୍ଗା ଧାମ। ସେ କହୁଥିଲେ ପ୍ରଭୁପାଦ ମହାରାଜ ଯେତେବେଳେ ଆସିଥିଲେ ଭୁବନେଶ୍ୱରକୁ 1977 ଆସିଥିଲେ, ଶେଷ ଆଡ଼କୁ ଆସିଥିଲେ ଆସିଥିଲେ, ତେଣୁ ସେହି ସମୟରେ ଜଣେ ବହୁତ ଉନ୍ନତ ବହୁତ ଉନ୍ନତ ସ୍ତରର ବ୍ୟକ୍ତି, ସେ ତାଙ୍କର ଗୋଟେ ସନ୍ଦେହ ଥିଲା, ସେ ସନ୍ଦେହ ଦୂର ମୁଦନ କରିବା ପାଇଁ ସେ ବହୁତ ଧର୍ମ ଧର୍ମ ନେତାମାନଙ୍କ ସହ ଆଲୋଚନା କରିଛନ୍ତି, ଧାର୍ମିକ ନେତାମାନଙ୍କ ମହାତ୍ମାଙ୍କ ସହିତ ଆଲୋଚନା କରିଛନ୍ତି, କିନ୍ତୁ ତାଙ୍କର ସନ୍ଦେହ ମୁଦନ ହେଇପାରୁନଥିଲା। କିନ୍ତୁ ଯେତେବେଳେ ସେ ଆସିଲେ ଭୁବନେଶ୍ୱରରେ ପ୍ରଭୁପାଦନ କୁଟୀର ଏବେ ମଧ୍ୟ ଅଛନ୍ତି, ଆପଣମାନେ ଯିବେ ଦେଖିବେ ସେ ପ୍ରଭୁପାଦନ କୁଟୀର ରହିଛି, ସେ ପାଖରେ ଆମର ପୌରବନ୍ଦ କୁଟୀର ରହିଛି, ଏତେ ବଡ଼ ପ୍ରସାଦ ହେଲା, ବହୁତ ବଡ଼ ବିଲ୍ଡିଂ ହେଲା, ବର୍ତ୍ତମାନ ମଧ୍ୟ ଆହୁରି ବିଲ୍ଡିଂ ଚାଲିଛି, କିନ୍ତୁ ଗୁରୁଦେବ ସେଇଠି ରହିଲେ କାହିଁକି ନା ତାଙ୍କର ଗୁରୁଦେବ ସେଇଠି ରହିଥିଲେ, କୁଟୀରରେ ରହିଥିଲେ ତେଣୁ ସେଇଠି ରହିଲେ, ସେ ବିଲ୍ଡିଂ ଗଲେ ନାହିଁ। ପ୍ରଭୁପାଦ ମହାରାଜ ଯେତେବେଳେ ଆସିଥିଲେ ସେ ସମୟରେ ତାଙ୍କ ପାଇଁ ଆମର ଷ୍ଟେଟ୍ ଗେଷ୍ଟ ହାଉସ୍ ରିଜର୍ଭ କରାଯାଇଥିଲା, କିନ୍ତୁ ସେ ସେଠି ରହିଲେ ନାହିଁ, ସେଥିରେ ମୋର ଶିଷ୍ୟ ଯେଉଁଠୁ ମୋ ପାଇଁ ଆରେଞ୍ଜମେଣ୍ଟ କରିଛନ୍ତି ବ୍ୟବସ୍ଥା କରିଛନ୍ତି ସେଇଠି ରହିଲେ, ସେଟା ତାଙ୍କ ପାଇଁ କୁଟୀରଟି ନିର୍ମାଣ ହୋଇଥିଲା ଛୋଟିଆ କୁଟୀରଟି, ବର୍ତ୍ତମାନ ମଧ୍ୟ ସେ ରହିଛି କୁଟୀର ରହିଛି, ଏଇ ଯେଉଁ ଆମର ଏନ୍ଏଚ୍ ଏକ୍ସପାନ୍ସନ୍ ପାଇଁ ମହଙ୍ଗା ହୋଇଯାଇଥିଲା, କିନ୍ତୁ ସାଧୁଙ୍କର କୃପାରୁ ସେ ପୁଣି ତିଆରି ହେଲା, ରାସ୍ତା ଯାଇ ପଳେଇ ଯାଇଥିଲା ସେ ସମାଧି ପରେ, ସେ ଗୁରୁଦେବଙ୍କ ସମାଧି ରହିଛନ୍ତି ମଧ୍ୟ। ଯାହା ଆମର ପାଇବା କଥା ସେ ବ୍ୟକ୍ତି ଜଣଙ୍କୁ ଆସି ଏଇ ପ୍ରଭୁପାଦ ମହାରାଜଙ୍କୁ ତାଙ୍କର ସେ ସନ୍ଦେହ ପଚାରିବା ପାଇଁ ଚାହିଁଥିଲେ, ସନ୍ଦେହ ପ୍ରଚାର କରିବା ପାଇଁ ପ୍ରଶ୍ନ ପଚାରିବା ପାଇଁ ଚାହିଁଥିଲେ, କିନ୍ତୁ ପ୍ରଭୁପାଦ ମହାରାଜ ସେ ସମୟରେ ଆମମାନଙ୍କ ସହିତ କଥା ହେଉଥିଲେ, ବହୁତ ବିଦେଶୀ ତାଙ୍କ ଆସିଥିଲେ, ତାଙ୍କର ବିଦେଶୀ ଶିଷ୍ୟମାନେ ସବୁ ରହିଛନ୍ତି, ଆମର ସଚିଦାନନ୍ଦ କହୁଥିଲେ ଯେ ଏଇଭଳି ଭାବରେ କଥା ଚାଲିଛି, ହଠାତ୍ କଥା ବନ୍ଦ କରିଦେଇକି ସେ ପାଇଲେ ଚୈତନ୍ୟ ଚରିତ୍ରାନନ୍ଦ ବୈଠା ଚୈତନ୍ୟ ଚରିତ୍ରାନନ୍ଦ, ତେଣୁ ସଚିଦାନନ୍ଦ କହୁଥିଲେ କହିଲେ ତାଙ୍କର ବୟସ ସେତେବେଳେ 1977 ବର୍ଷରେ ତାଙ୍କ ବୟସ 81 ହେଇଯାଇଥିଲା ପ୍ରଭୁପାଦ ମହାରାଜଙ୍କର, କହିଲେ ବୃଦ୍ଧ ହେଇଯାଇଛି ତାଙ୍କର ମସ୍ତିଷ୍କ ଗୋଟେ ପାଗଳ ହେଇଯାଇଛି, କଥା ବନ୍ଦ କରି ଏଇଟା ମଗେଇ ଦେଲେ, କିନ୍ତୁ ସେ ଚୈତନ୍ୟ ଚରିତ୍ରାନନ୍ଦରୁ ଗୋଟେ ପଦ ପାଠ କଲେ, ସେ ପଦ କୌଣସି ତାଙ୍କର ଯେଉଁ କଥା ଆଲୋଚନା ହେଉଥିଲା ତା ସହିତ କୌଣସି ତାର ପ୍ରସଙ୍ଗ କିଛି ନାହିଁ ସେଥିରେ, କିନ୍ତୁ ହଠାତ୍ ସେ ଆଣିକରି ପଢ଼ିଲେ, ସେଇ ପଢ଼ିବା ଦ୍ୱାରା ତାଙ୍କର ସଂସ୍କାର ମୋଚନ ହେଇଗଲା, ଯାହାକୁ ପ୍ରଶ୍ନ ପଚାରିବାକୁ ପଡ଼ିଲା ନାହିଁ, ତେଣୁ ସେ ସେଇଭଳି ଭାବରେ ଆମ ଶିଷ୍ୟ ଗୌରବ ମହାରାଜଙ୍କର ଶିଷ୍ୟମାନେ ମଧ୍ୟ କହନ୍ତି, ତାଙ୍କର ବହୁତ ପ୍ରଶ୍ନ ଥାଏ କିନ୍ତୁ ସେଇ କଥା ଯେତେବେଳେ ଶୁଣନ୍ତି ଭାଗବତ କଥା ସେଇ ପ୍ରଶ୍ନର ଉତ୍ତର ସେ ପାଇଯାଆନ୍ତି। ଆମେ ଦେଖିବା ଏଠି ମଧ୍ୟ ସେଇ ଅବସ୍ଥା ହେଇଛି, ଏଠି ମଧ୍ୟ ସେ କହୁଛନ୍ତି ପ୍ରକ୍ଷ୍ୟାମି ପଶ୍ଚାତ୍ ଅଧୁନା ସୁବୋଧମ୍, ପ୍ରଭୁ ମୋର କେତେ ପ୍ରଶ୍ନ ରହିଛି ପରେ ପଚାରିବି, କିନ୍ତୁ ବର୍ତ୍ତମାନ ଆପଣ ଯେଉଁ କହିଲେ ଏଇଟା ବହୁତ ଦୁର୍ବୋଧ ଲାଗୁଛି, ଆତ୍ମା ସମସ୍ତ ଜ୍ଞାନ ଯେତେ ପ୍ରଦାନ କଲେ ମଧ୍ୟ ଆମର କୃଷ୍ଣ ଚତୁର୍ଥ ଅଧ୍ୟାତ୍ମ ଯୋଗେଣ ଗଠିତମ୍ ଦୁର୍ବୋଧମ୍ ସୁବୋଧମ୍ କଥା ଭଗତି, ଏ ଅଧ୍ୟାତ୍ମ ଜ୍ଞାନ କିଂ କର୍ମ କିଂ ଅଧ୍ୟାତ୍ମ, ଅର୍ଜୁନ ପଢ଼ି ଏତେ ଉନ୍ନତ ସ୍ତରର ବ୍ୟକ୍ତି ସେ ମଧ୍ୟ ପଚାରିଲେ କି ଅଧ୍ୟାତ୍ମ କ'ଣ ଜିନିଷଟା କ'ଣ, ତାକୁ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି,
ତେଣୁ ଅଧ୍ୟାତ୍ମ ସମ୍ବନ୍ଧରେ ଯେଉଁ ଜ୍ଞାନ ରହିଛି ଏତେ ସହଜ ନୁହଁ। ତେଣୁ ଅଧ୍ୟାତ୍ମ ଯୋଗେନ ଯଥେଷ୍ଟ ଦୁର୍ବୋଧ ମୋତେ ଦୁର୍ବୋଧ ଲାଗୁଛି। ଆପଣ ଟିକେ ସୁବୋଧ ସହଜରେ ଟିକେ ବୁଝେଇଲା ଭଳି କରିଦିଅନ୍ତୁ, ସହଜରେ ଟିକେ ବୁଝିପାରିବେ। କିନ୍ତୁ ଏଇ ପ୍ରଶ୍ନର ଉତ୍ତରରେ ସେ ଯେଉଁ କହିବେ ଆଦ୍ୱାରା ତାଙ୍କର ଯେଉଁ ସନ୍ଦେହ ଥିଲା ସେସବୁ ସନ୍ଦେହ ଦୂର ହେଇଯିବ। ଆଉ କିଛି ପଚାରିବେ ସେ ମଧ୍ୟ ଜଣେ ଜଡ଼ବନ୍ଧ ହେଇଯିବେ, ସେ ମଧ୍ୟ ଜଣେ ମହାନୁଭବ ହେଇଯିବେ, ସେ ମଧ୍ୟ ଜଣେ ମହାତ୍ମା ପରିଣତ ହେଇଯିବେ, ସେ ମଧ୍ୟ ଜଡ଼ବନ୍ଧ ବୋଲି ବିଚାର କରିବେ। ତେଣୁ ସେ କହୁଛନ୍ତି ପ୍ରଭୁ ଆପଣ ଅଧ୍ୟାତ୍ମ ଯୋଗ ରଖିଛନ୍ତି ଦେବତା, ଆପଣ ଯାହା କହିଲେ ଏସବୁ ଅଧ୍ୟାତ୍ମ ଯୋଗ କଥା କହିଲେ ଯୋଗଶାସ୍ତ୍ରରେ ସେ କିଛି ଶୁଣିଛନ୍ତି, ସେ ତେଣୁ ଜାଣିପାରିବେ ଆଧ୍ୟାତ୍ମିକ ଯୋଗ ଅଧ୍ୟାତ୍ମ ଭଗବତୀ ଅସମଧ୍ୟ କୁହାଯାଇଛି କିଙ୍କ ବ୍ରହ୍ମ କିଙ୍କ ଅଧ୍ୟାତ୍ମ ଏ ଗୀତା ମାଧ୍ୟମରେ କୁହାଯାଇଛି। କେବଳ ଏତିକି ଶୁଣି ଜଣେ ପାପ ଜଣେ ମୁକ୍ତ ହେଇଗଲେ ଗୀତା ମାଧ୍ୟମରେ ବର୍ଣ୍ଣନା କରାଯାଇଛି। କିଙ୍କ ବ୍ରହ୍ମ କାହିଁକି ସପ୍ତମ ଅଧ୍ୟାୟ ଅନ୍ତରରେ ଭଗବାନ ଉପରେ କହୁଛନ୍ତି ଏଇ ସବୁ କେତୋଟି ସ୍ପିରିଚୁଆଲ ଟର୍ମ କହିଲେ ସାଧି ଭୂତାଦି ଦୈବନ୍ତ ସାଧି ଯଜ୍ଞ ତଦେବିଧୁ ପ୍ରୟାଣ କାଳେ ଚମାନ ତେବିଧୁ ଦୁଃଖ ଚେତସ ଏଇଭଳି ଭାବରେ କେତୋଟି କଥା କହିଲେ ଯେଉଁ କଥାର ଅର୍ଥ ବୁଝିପାରିଲେ ନାହିଁ ଅର୍ଜୁନ। ତେଣୁ ଅଷ୍ଟମ ଅଧ୍ୟାୟର ଆରମ୍ଭରେ ସେ କହୁଛନ୍ତି ପ୍ରଭୁ କିଙ୍କ ବ୍ରହ୍ମ କିଙ୍କ ଅଧ୍ୟାତ୍ମ ଏ ବ୍ରହ୍ମ କ'ଣ ଅଧ୍ୟାତ୍ମ କ'ଣ କିଙ୍କ କର୍ମ ପୁରୁଷୋତ୍ତମ କେଉଁଟା କର୍ମ କରିବା କଥା ପୁରୁଷୋତ୍ତମ ଆପଣ କୁହନ୍ତୁ। ଆମର ସ୍କନ୍ଦପୁରାଣରେ ଗୀତା ମାଧ୍ୟମରେ ବର୍ଣ୍ଣନା କରାଯାଇଛି କେବଳ ଏତିକି ଶୁଣିକିରି ଜଣେ ପାପ ମାନେ ପ୍ରେତ ଜନ୍ମରୁ ମୁକ୍ତ ହେଇଗଲେ। ଆମରଦେବୀପୁରରେ ଭାବ ସମାନଙ୍କ ଜଣେ ବ୍ରାହ୍ମଣ ବହୁତ ପାପ କାର୍ଯ୍ୟରେ ଲିପ୍ତ ରହିଥିଲେ, ତେଣୁ ମୃତ୍ୟୁ ପରେ ସେ ଗୋଟେ ତାଳ ବୃକ୍ଷ ହେଇଯାଇଥିଲେ, ତାଳ ବୃକ୍ଷ ହେଇଥିଲେ ଏବଂ ସେଥିରେ ଦୁଇଜଣ ବ୍ରହ୍ମ ରାକ୍ଷସ ଦମ୍ପତି ରହିଥିଲେ। ଏସବୁ ପ୍ରେତ ଯୋଗୀ କଥା ରହିଛି। ତେଣୁ ବ୍ରହ୍ମ ରାକ୍ଷସ ଦୁଇଜଣ ରହିଥିଲେ ସେଥିରେ ଯିଏ ପୂର୍ବରୁ ସେ ସ୍ୱାମୀ ଯିଏ ସେଥିରେ ବେଦପାଳକ ଥିଲେ, ବେଦ ଅଧ୍ୟୟନ କରିଥିଲେ, ବେଦ ଜାଣିଥିଲେ, ତାଙ୍କ ନାମ ଥିଲେ କୁଶୀଲବ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ସଂସ୍କୃତ ଜାଣିଥିଲେ, ସଂସ୍କୃତ ଜ୍ଞାନ ଥିଲେ। କିନ୍ତୁ ସେମାନେ ଠିକ୍ ଭାବରେ ତାଙ୍କର ଆଚରଣ କରିପାରିଲେ ନାହିଁ, ଯେଉଁଥିପାଇଁ ସେମାନେ ଆଜି ସେଇ କ'ଣ ବ୍ରହ୍ମ ରାକ୍ଷସ ଯେମିତି ପ୍ରାପ୍ତ ହେଇଛନ୍ତି। ତେଣୁ ବର୍ତ୍ତମାନ ତାଙ୍କର ସ୍ତ୍ରୀ ପଚାରୁଛନ୍ତି ଏଇ କଥା ହିଁ ପଚାରିଥିଲେ ଯେ କେମିତି ଆମେ ବ୍ରହ୍ମ ରାକ୍ଷସ ଜନ୍ମରୁ ମୁକ୍ତ ହେବା। ତାଙ୍କ ସ୍ୱାମୀ ବେଦଶାସ୍ତ୍ର ଅଧ୍ୟୟନ କରିଛନ୍ତି, ତେଣୁ ତାଙ୍କ ସ୍ୱାମୀ କହିଲେ ଆମେ ଯଦି ବ୍ରହ୍ମ ଆରାଧନା କରିବା ନାହିଁ, ଅଧ୍ୟାତ୍ମ ଚିନ୍ତନ କରିବା ନାହିଁ, ସେଇଭଳି ଭାବରେ କାର୍ଯ୍ୟ କରିବା ନାହିଁ ତାହେଲେ କେମିତି ଆମେ ଉଦ୍ଧାର ପାଇବା। ତାଙ୍କର ସ୍ତ୍ରୀ ପ୍ରଶ୍ନ ପଚାରିଦେଲେ କିଙ୍କ ବ୍ରହ୍ମ କିଙ୍କ ଅଧ୍ୟାତ୍ମ କିଙ୍କ ଆମେ ପୁରୁଷୋତ୍ତମ କି ଅଧା ଶ୍ଳୋକ ଦୁଇଟି ଲାଇନ୍ ଅଛି ସେ ପ୍ରଥମ ଶ୍ଳୋକରେ ଅଷ୍ଟମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏ ଅଧା ଶ୍ଳୋକକୁ ଉଚ୍ଚାରଣ କରିଦେଲେ ସଂସ୍କୃତରେ ଥିଲେ ଜାଣିଥିଲେ ସଂସ୍କୃତ କିନ୍ତୁ ଏଇ ଅଧେ ଶ୍ଳୋକରେ ତାଳବୃକ୍ଷ ବ୍ରାହ୍ମଣ ହେଇଗଲେ। ତାଳବୃକ୍ଷ ଯେ ଆଗରୁ ଥିଲେ ଆମର ଯେମିତି ଭାବଶର୍ମା ବ୍ରାହ୍ମଣ ଥିଲେ ନା ସେ ତାଳବୃକ୍ଷ ହେଇକି ଜନ୍ମ ହେଇଥିଲେ ସିଏ ତାଳବୃକ୍ଷ ଗତିକୁ ମାନେ ହୋଇଗଲା ସିଏ ତାକୁ ଗୋଟେ ବ୍ରାହ୍ମଣ ସ୍ତର ପ୍ରାପ୍ତ ହେଇଗଲେ ଏବଂ ଏଇ ବ୍ରହ୍ମ ରାକ୍ଷସ କ'ଣ ହେଲେ ନା ସେମାନେ ସ୍ୱର୍ଗକୁ ଗଲେ। ବ୍ରାହ୍ମଣ ସେ ଯେଉଁ ତାଳ ବୃକ୍ଷ ଅଛି ବ୍ରାହ୍ମଣ ହେଲେ ସେ କାଶୀକୁ ଯାଇ ସେଇ ଅଧେ ଶ୍ଳୋକକୁ ଜପ କରି ତପସ୍ୟାରେ ଶୁଦ୍ଧ ହୋଇ ସେ ଭଗବତ ନାମ ପ୍ରାପ୍ତ ହେଲେ। ଇଏ ଭଗବତ ଗୀତାର ମହାତ୍ମା ଭଗବାନଙ୍କର ଶ୍ଳୋକ ଯେଉଁ ଗୀତାର ବା ଯେଉଁ ପବିତ୍ର ଶାସ୍ତ୍ର ସବୁ ରହିଛି ସେ ଶ୍ଳୋକର ଏତେ ମହାତ୍ମା ରହିଛି ଏଥିରେ ଆମେ ଅନୁଭବ କରିପାରିବା। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି ଅଧ୍ୟକ୍ଷ ଧର୍ମ ସମ୍ବାଦ ମାଭୟ ଜ୍ଞାନ ଯୋଗେନ ତେନା ନିଷ୍ଠା ମିଟିନ୍ତି। କେବଳ ସେମାନେ ଅଧ୍ୟୟନ କରିବେ ଭଗବତ ଗୀତା ତାହେଲେ ସେମାନେ ଜ୍ଞାନ ଯୋଗରେ ମୋର ଆରାଧନା କରିବେ। ଆଉ ଯେଉଁମାନେ ଶ୍ରଦ୍ଧାବାନ ଅନୁସୁଣିଆ ଯେଉଁମାନେ ଶ୍ରଦ୍ଧାର ସହିତ ଶ୍ରବଣ କରିବେ ସେମାନେ ମାନେ ଉନ୍ନତକୁ ପ୍ରାପ୍ତ ହେବେ। ଯେଉଁମାନେ ଯେହେତୁ ଏବଂ ଅଜାଣତ ଶୁଦ୍ଧ ଅନେକ ଉପାସ ଚାହାନ୍ତି କରନ୍ତି ଏବଂ ମୃତ୍ୟୁ ଶୁଦ୍ଧି ପରାୟଣ ଏ ସେ ଗୀତାର ଶ୍ରବଣରେ କିଛି ଫଳ ରହିଛି। ଯେଉଁମାନେ କିଛି ଜାଣିନାହାନ୍ତି ଭଗବାନ ବିଷୟରେ କିନ୍ତୁ ଅନ୍ୟଠାରୁ ଶ୍ରବଣ କରୁଛନ୍ତି, ଯେହେତୁ ଅଧାନ୍ତ ସୂର୍ଯ୍ୟ ନିଜ ଉପାସ ଦେ ଅନ୍ୟଠାରୁ ଶ୍ରବଣ କରିକି ଭଗବାନଙ୍କର ଉପାସନା କଲେ ଦେବୀ କାନ୍ତି କରନ୍ତି ଏବ ସେମାନେ ମଧ୍ୟ ଏଇ ମୃତ୍ୟୁରୁ ପାର ହେଇଯିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ତେଣୁ ଏଇଭଳି ଭାବରେ ଅଧ୍ୟାତ୍ମ ଯୋଗର ମହତ୍ତ୍ୱ ରହିଛି। ତେଣୁ ଏଇ ଯେଉଁ ଅଧ୍ୟାତ୍ମ ଯୋଗ ପ୍ରତିଦିନ ତବୋକନ ଆଖ୍ୟାୟିକ କୌତୁହଳ କେବେ ଶୁଣେ ପ୍ରଭୁ ମୁଁ ତାକୁ ଶୁଣିବା ପାଇଁ ଗୋଟେ ବିସ୍ତାର ଭାବରେ କଥା କରନ୍ତୁ। ଆମର ଏଇ ଯେଉଁ ଶାସ୍ତ୍ରର ଯେଉଁ ସବୁ ଅର୍ଜୁନ ଶ୍ଲୋକ ସବୁ ରହିଛନ୍ତି ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଆମର ବର୍ଣ୍ଣନା କରାଯାଇଛି କେତନ କେତା ମଧ୍ୟରେ ପ୍ରତି ଶ୍ଲୋକେ ପ୍ରତି ଅକ୍ଷରେ ନାନା ଅର୍ଥ କରେ ପ୍ରତି ଶ୍ଲୋକ ଏବଂ ପ୍ରତି ଅକ୍ଷରରେ ମଧ୍ୟ ବହୁତ ପ୍ରକାର ଅର୍ଥ ରହିଛି ନାନା ଅର୍ଥ କରେ। ଆମର ଭାଗବତର ବି ଶ୍ଲୋକ ଅଛନ୍ତି ପ୍ରଥମ ଶ୍ଲୋକ ସପ୍ତମ ଅଧ୍ୟାୟରେ ଆତ୍ମାରାମ ଶ୍ଲୋକ ଏ ଆତ୍ମାରାମ ଶ୍ଲୋକକୁ ଯେତେବେଳେ ମହାପ୍ରଭୁ ବ୍ୟାଖ୍ୟା କରିଥିଲେ ସନାତନ ପୁରୁଷଙ୍କ ପାଖରେ ଏକଷଠି ଅର୍ଥ କରିଛନ୍ତି। ଏଇ ଭାଗବତ ମଧ୍ୟ ଆମେ ଯେଉଁ ଶ୍ରବଣ କରୁଛେ ଏ ପଞ୍ଚମ ସ୍କନ୍ଧର ସାତଟି ଅଧ୍ୟାୟ ଆଠଟି ଅଧ୍ୟାୟ ଆମେ ଶ୍ରବଣ କରୁଛେ କିନ୍ତୁ ଏ ଭାଗବତରେ 18,000 ଶ୍ଲୋକ ଅଛନ୍ତି ପ୍ରଥମ ସ୍କନ୍ଧରୁ ଆରମ୍ଭ କରି 12 ସ୍କନ୍ଧ ପର୍ଯ୍ୟନ୍ତ 18,000 ଶ୍ଲୋକ ଅଛନ୍ତି 335 ଅଧ୍ୟାୟ ଅଛନ୍ତି। ତେଣୁ ଇଏ ଆମେ ସେଥିପାଇଁ ଭାଗବତ କ୍ରମ ଗୋଟେ କରିଛୁ ଯେଉଁଥିରେ କି ସବୁ ଭାଗବତର ଇମ୍ପୋର୍ଟାଣ୍ଟ ଶ୍ଲୋକ ସବୁ ରହିଛନ୍ତି ତା ଦେହରେ ଯାହା ହଉ ଏଇ ଯେଉଁ ଭାଗବତ ଅମ୍ର କଥା ହେଉଛି ଏ ଯେଉଁ 18,000 ଶ୍ଲୋକ ଅଛନ୍ତି ଇଏ ଆସୁଛନ୍ତି କେଉଁଠୁ ନା ଭାଗବତ ତୃତୀୟ ସ୍କନ୍ଧ ନବମ ଅଧ୍ୟାୟରେ 4 ଶ୍ଲୋକ ଅଛନ୍ତି ଚତୁଷ୍କୋଟି ଭାଗବତ ବୋଲି କୁହାଯାଉଛି। ଏଇ ଚତୁଷ୍କୋଟି ଭାଗବତ ଭଗବାନ ବ୍ରହ୍ମାଙ୍କୁ ଏଇ ଜ୍ଞାନ ଦେଇଥିଲେ ଯେଉଁ 4 ଶ୍ଲୋକ ଶୁଣିକି ବ୍ରହ୍ମା ସମସ୍ତ ଜ୍ଞାନ ପ୍ରାପ୍ତ ହେଇଗଲେ ସେ ଆଦିକବି ହେଇଗଲେ ସେ ବିଶ୍ୱ ଜଗଦ୍ଗୁରୁ ହେଇଗଲେ ଏବଂ ସେ ବିଶ୍ୱ ସୃଷ୍ଟି କରୁଛନ୍ତି ସେଇ 4 ଶ୍ଲୋକରେ ସବୁ ଜ୍ଞାନ ପ୍ରାପ୍ତ ହେଇଗଲେ ଫାର୍ଷ୍ଟ ଇଞ୍ଜିନିୟର ଦିସ୍ ୟୁନିଭର୍ସ ଭଗବତ କୁହନ୍ତି ଆମର ପ୍ରଭୁ ମଧ୍ୟ ଜଣେ ଇଞ୍ଜିନିୟର ଥିଲେ ସେ ହେଲିଟାଇଟ୍ ଯାହା ବୋଲି ସେବା କରୁଛନ୍ତି ଫାର୍ଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ ଇଜ୍ ବ୍ରହ୍ମା ବ୍ରହ୍ମା ହେଉଛନ୍ତି ପ୍ରଥମ ଇଞ୍ଜିନିୟର ଏବଂ ତାକୁ ଇଞ୍ଜିନିୟରିଂ ପାଠ ପଢ଼ିବା ପାଇଁ ସେ କେଉଁ ଇଞ୍ଜିନିୟରିଂ କଲେଜକୁ ଯାଇନଥିଲେ ଭଗବାନ ତାଙ୍କୁ ତାଙ୍କ ହୃଦୟରେ ଜ୍ଞାନ ଦେଇଦେଲେ 4 ଶ୍ଲୋକରେ ପଞ୍ଚମ ଅଧ୍ୟାୟରେ 4 ଶ୍ଲୋକରେ ଜ୍ଞାନ ଦେଇଦେଲେ ସେ 4 ଶ୍ଲୋକ ଭାଗବତ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏ 4 ଶ୍ଲୋକ ବର୍ଣ୍ଣନା କରାଯାଏ ଚତୁଷ୍କୋଟି ଭାଗବତ ବୋଲି କୁହାଯାଉଛି। ତେଣୁ ସେ ଚତୁଷ୍କୋଟି ଭାଗବତ ମଧ୍ୟ ଏଇ ଗାୟତ୍ରୀର ବିସ୍ତାର ଆମେ ଯେଉଁ ଏଠି ଗାୟତ୍ରୀ ମୁଖ ପାଠ କରୁଛୁ ମାଙ୍କ ପାଖରେ ଦେବୀଙ୍କ ପାଖରେ ଓଂ ଭୋ ଭୁବଃ ସ୍ୱଃ ତସ୍ୟ ବିଦୁଃ କରଣୀୟଂ ଭର୍ଗୋ ଦେବସ୍ୟ ଧିମହି ଧିୟୋ ହି ନ ପ୍ରଚୋଦୟାତ୍। ଏଇ ଗାୟତ୍ରୀ ମନ୍ତ୍ର ଏଇ ଗାୟତ୍ରୀ ମନ୍ତ୍ରର 16 ମନ୍ତ୍ର ପାଠ କରୁଥିଲେ ଭରତ ମହାରାଜ ଆମେ ପ୍ରଥମେ ଆରମ୍ଭ କରିଥିଲେ ପ୍ରଥମ ସ୍କନ୍ଧ 6 ଅଧ୍ୟାୟରେ ଏଇଟା କୁହାଯାଇଥିଲା ଗରୁଡ଼ ସରିତା ଆଜାତ ବେଦା ଦେବସ୍ୟ ଗର୍ଭୋ ମନସିତ ଦଦାନ ସୂର୍ଯ୍ୟ ତଥା ପୁନରାବିଷ୍ଟେ ହଂସ ଉଦ୍ରାଣାମ ଏ ଶ୍ଲୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଆମ ଭାରତ କର୍ମରେ ଆପଣ ଦେଖିବେ ହଂସ ଯାହା ହଉ ଏ ଯେଉଁ ଗାୟତ୍ରୀ ଶ୍ଲୋକ ଇଏ ମଧ୍ୟ କାହାର ବିସ୍ତାର ନା ଏଇ ପ୍ରଣବ ଓଙ୍କାରର ବିସ୍ତାର ଏଠି ଓଙ୍କାର ଲେଖାଇଛି ଲେଖାଇ ଓଙ୍କାର ପ୍ରଣବ ସର୍ବବେଦେଷୁ ସମସ୍ତ ବେଦରେ ଭଗବତ ଗୀତାରେ ଭଗବାନ କହୁଛନ୍ତି ହୁଅନ୍ତି ପ୍ରଣବ ବା ଓଙ୍କାର ସମସ୍ତ ବେଦକୁ ଯଦି ଗୋଟିଏ ଅକ୍ଷରରେ ପ୍ରକାଶ କରାଯିବ ସେ ହେଉଛି ଓଙ୍କାର ଓମ୍ ଯଦି ଗୋଟିଏ ଅକ୍ଷର କିନ୍ତୁ ଆଗରେ 3 ଅକ୍ଷର ମିଶିକି ରହିଛନ୍ତି ଯୁବଗୋସ୍ୱାମୀ ତାଙ୍କ ସନ୍ଦର୍ଭରେ କହିଛନ୍ତି କଥା ଅ ଉ ମ ଅକାରଣ କୃଷ୍ଣ ଉଚ୍ଚତେ ଭଗବତ ଗୀତାରେ ଭଗବାନ କହିଛନ୍ତି ଅକ୍ଷରାଣ ଅକାରି ଅକ୍ଷରମାନଙ୍କ ମଧ୍ୟରେ ହେଉଛି ଅକାର ଅକାରରେ ଭଗବାନ କୃଷ୍ଣ ବୁଝାଉଛି ଉକାରରେ ଉକାରରେ କ'ଣ ହେଉଛି ନା ରାଧାରାଣୀ ବୁଝାଉଛି ଏବଂ ମ ଜୀବ ଉଚ୍ଚତେ ଏ 3 ଅକ୍ଷର ମିଶିଲେ ଓମ୍ ପ୍ରଣବ ଓ ତେଣୁ ଏଇ ଓମ୍ ମନ୍ତ୍ର ଉଚ୍ଚାରଣ କରୁଥିଲେ ଜଡ଼ବର ଭାରତ ମହାରାଜ ଏଇ ଅକ୍ଷର ଯଦି ପ୍ରଣବ ଯେତେବେଳେ ଉଚ୍ଚାରଣ କରୁଥିଲେ ସେଇ ସମୟରେ ଘଟଣା ଘଟିଥିଲା ସେଇ ନଦୀରେ ଏଇ ଯେଉଁ ରୋଗଟି ପଡ଼ିଯାଇଥିଲା ସେଇଟା ଆରମ୍ଭ ହେଇଥିଲା ଏଇ ଓଙ୍କାରକୁ ଉଚ୍ଚାରଣ କରୁଥିଲେ ତେଣୁ ଏଇ ଯେଉଁ ଅଧ୍ୟାତ୍ମ ଯୋଗ ଆପଣ ଯେତେ କହିଲେ ମଧ୍ୟ ଏତେ ସହଜରେ ଜଣେ ବୁଝିପାରିବେ ନାହିଁ। ତେଣୁ ରାଜା ରଘୁବଣ କହୁଛନ୍ତି ଅଧ୍ୟାତ୍ମ ଯୋଗ ପ୍ରତ୍ୟନ୍ତ ବହୁତମ ଆପଣଙ୍କର ଯେଉଁ ଭକ୍ତି ମୁଁ ବୁଝିପାରୁଛି ଅଧ୍ୟାତ୍ମ ଯୋଗ ସମ୍ବନ୍ଧୀୟ କଥା। ତେଣୁ ଆଖ୍ୟା ହେଇ କୌତୁହଳ କିଏ କୁ ମୋତେ ଟିକେ ସହଜରେ କେମିତି ବୁଝିପାରିବେ କୁହନ୍ତୁ। ଭଗବାନ ଯେଉଁ ଭାଗବତରେ ଯେଉଁ କଥା ଜ୍ଞାନ ଦେଇଛନ୍ତି ଇଏ ହେଉଛି ସହଜ। ବେଦରେ ବହୁତ ପ୍ରକାର କଷ୍ଟ କଥା ରହିଛି ସବୁ ସମସ୍ତେ ବୁଝିପାରିବେ ନାହିଁ। ସେ ଭାଗବତଙ୍କର ଏକାଦଶ ସ୍କନ୍ଧରେ ନବଯୋଗେଶ୍ୱର ଏଇ ବିଶ୍ୱଜଙ୍କର ଏଇ ଜଡ଼ ବରତ ମହାରାଜଙ୍କର ନଅ ଜଣ ଭାଇ କିମ୍ବା ନବଯୋଗେନ୍ଦ୍ର କହିଲେ ସେମାନେ ଏଇ କଥାଟି କହିଥିଲେ ରାଜା ନିଧିଙ୍କୁ। ରାଜା ନିମିତ୍ତ ଜଣେ ଉନ୍ନତ ଭକ୍ତ ଥିଲେ ଉପରେ ରାଜା ନିମି ପଚାରିଥିଲେ ଯେ ପ୍ରକୃତରେ ଯେ ଆମର କ'ଣ କେମିତି ଆମ ଜୀବନରେ କେମିତି ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ ହୋଇପାରିବା ଦୁର୍ଲଭ ପାଂଶୁ ଜନ୍ମ ଦେଇନାମ ଜନ୍ମଙ୍ଗ୍ର ତତ୍ରାପି ଦୁର୍ଲଭ ମନି ବୈକୁଣ୍ଠ ପ୍ରିୟଦର୍ଶନ ଏ ତାଙ୍କୁ ସବୁ ଆରାଧନା କରି ତାଙ୍କୁ ପ୍ରଶଂସା କରି ତାଙ୍କୁ ପଚାରିଥିଲେ ପ୍ରଭୁ ଆମେ କିଭଳି ଭାବରେ ଆମ ଜୀବନର ଅନ୍ତିମ ସତ୍ୟକୁ ପ୍ରାପ୍ତ ହୋଇପାରିବା ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ପ୍ରଶ୍ନଟି ଆସୁଛି। ତେଣୁ ସେ ପଚାରିଥିଲେ ଯେ ଅତ ଆତ୍ୟନ୍ତିକ କ୍ଷମ ଉତ୍ସାହ ଭୋଗ ନେବା ଆତ୍ୟନ୍ତିକ ମଙ୍ଗଳ କ'ଣ ଏହି ପ୍ରଶ୍ନଟି ଜଡ଼ ଭାରତ ପଚାରନ୍ତି କେମିତି ଆମ ପ୍ରକୃତ ମଙ୍ଗଳ ହେବ ସେ ରାଜା ରଘୁବଣ କହୁଛନ୍ତି ଆମେ କେମିତି ପ୍ରକୃତ ମଙ୍ଗଳ ହୋଇପାରିବ ଏ ରାଜା ନିମିଙ୍କୁ ମଧ୍ୟ ସେ କଥା ଜଡ଼ ଭାରତ ଏ ନବଜଙ୍କରେ କହିଥିଲେ ଯେ ଭଗବତା ପ୍ରୋକ୍ତା ଉପାୟ ଆତ୍ମଲବ୍ଧ ଅଞ୍ଚ ପୁଂସାଂ ଅଭିଦୁଷାଂ ବିଧି ଭାଗବତା ନିତାନ୍ ଭାଗବତ ଧର୍ମ ଏତେ ସହଜ ଯେ ବି ଭଗବତା ପ୍ରୋକ୍ତା ଏ ଭାଗବତ ଧର୍ମ ଭଗବାନ ନିଜେ କହୁଛନ୍ତି ଭଗବତ ଗୀତା ହେଉଛି ଭାଗବତ ଧର୍ମ ଭାଗବତମ ହେଉଛନ୍ତି ଭାଗବତ ଧର୍ମ ଏଥିରେ ଭଗବାନଙ୍କର କଥା ମଧ୍ୟ ରହିଛି ଯେ ବି ଭଗବତା ପ୍ରୋକ୍ତା ଉପାୟ ଆତ୍ମଲବ୍ଧ ଏଇ ଯେଉଁ ଆତ୍ମା ସମୁଦ୍ର ଜ୍ଞାନ ଏଇ ଆମେ ପ୍ରାପ୍ତ ହୋଇପାରିବା ଭଗବାନ ଯେଉଁ ଧର୍ମ କଥା କହିଛନ୍ତି ଉପାୟ କହିଛନ୍ତି ସେଇ ଉପାୟ ଯଦି ଆମେ ଅବଲମ୍ବନ କରିବା ଆମେ ନିଜ ବିଷୟରେ ଜାଣିପାରିବା ଆତ୍ମା ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରିବା ଅନ୍ୟ ମାନେ ବହୁତ ସହଜରେ ଜାଣିପାରିବା କଷ୍ଟ କରିବାକୁ ପଡ଼ିବ ନାହିଁ ଏବଂ କେଉଁମାନେ ଯେଉଁମାନେ ମୂର୍ଖମାନଙ୍କୁ ଜାଣିପାରିବେ ନୁହଁ ଅନ୍ୟ ପୁଂସା ଅଭିଦୁଷା ଯେଉଁମାନେ ବିଦ୍ୱାନ ବ୍ୟକ୍ତି ନୁହନ୍ତି ସେମାନେ ମଧ୍ୟ ଏଇ ଭାଗବତ ଧର୍ମକୁ ବହୁତ ସହଜରେ ବୁଝିଦେବେ। ଅଞ୍ଜାମ ପୁଞ୍ଜା ଅଭିଦୁଷାନ ହେଉଛି ବିଧି ଭାଗବତା ନିତା ହେଉଛି ଭାଗବତ ଧର୍ମ ଏଇ ଭାଗବତ ଧର୍ମ ଖାଲି ଯେ ସହଜ ତା ନୁହଁ ଏଇଟା ବହୁତ ଆନନ୍ଦଦାୟକ ଭଗବତରେ ଭଗବାନ ଭଗବତରେ କହିଛନ୍ତି ସେଟା ଯେ ସୁସୁଖମ କଠିନ ବୟମ ରାଜ ବିଦ୍ୟା ରାଜ ବୟମ ପବିତ୍ର ଇଦମ ଉତ୍ତମ ପ୍ରତ୍ୟକ୍ଷା ଗଗମ ଧର୍ମ୍ୟମ ସୁସୁଖମ କର୍ତ୍ତୁମ ଅବ୍ୟୟମ ଇଏ ହେଉଛି ବହୁତ ଆନନ୍ଦଦାୟକ ଧର୍ମ ଆଚରଣ କରିବାରେ ବହୁତ ଆନନ୍ଦ ରହିଛି। ଅନ୍ୟ ଯେଉଁ ମାର୍ଗ ରହିଛି ଜ୍ଞାନ ମାର୍ଗ ଯୋଗ ମାର୍ଗ ଇତ୍ୟାଦି କର୍ମ ମାର୍ଗ ଏଥିରେ ସାଧନ ଦଶାରେ ଜଣେ ଆନନ୍ଦ ପ୍ରାପ୍ତ ହୋଇପାରିବ ନାହିଁ ସିଦ୍ଧି ପ୍ରାପ୍ତ ହେଲେ କିଛି ଆନନ୍ଦ ପାଇବେ କିନ୍ତୁ ଏଇ ଭକ୍ତି ମାର୍ଗ ଏଭଳି ଆନନ୍ଦ ଦଶାରେ ସାଧନ ଦଶାରେ ମଧ୍ୟ ସେ ଆନନ୍ଦ ପ୍ରାପ୍ତ ହେବେ। ତେଣୁ ଆଜି ସେ ପଚାରୁଛନ୍ତି ଜଳବର୍ତ୍ତ ପଚାରୁଛନ୍ତି ପ୍ରଭୁ ଏଇଟା ଟିକେ ଟିକେ ସହଜରେ ଆମେ ଟିକେ ବୁଝିପାରିବି ଆପଣ ଯେଉଁ କହିଲେ ଏ ଯେଉଁ କଥା କହିଛନ୍ତି ଜଳବର୍ତ୍ତ ପ୍ରକୃତରେ ସମସ୍ତେ ବୁଝିବା ପାଇଁ ବହୁତ ଏତେ ସହଜ ନୁହଁ ପ୍ରକୃତରେ ମୁଁ ମଧ୍ୟ ପ୍ରକୃତ ଠିକ ଭାବରେ ବୁଝିପାରୁ ନାହିଁ ରାଧାକୃଷ୍ଣ ସାହି ମହାରାଜ ଏଭଳି ଭାବରେ ବୁଝାଉଛନ୍ତି ବହୁତ ସହଜରେ ସେ ବୁଝାଇଛନ୍ତି ତାକୁ ଶୁଣିଲେ ଜଣେ ବୁଝିପାରିବେ ନହେଲେ ଏତେ ସହଜରେ ବୁଝିପାରିବେ ନାହିଁ ଏତେ କଷ୍ଟ ରହିଛି ଯାହା ତେଣୁ ସେ କହୁଛନ୍ତି ଜନାମ ଯୋଗେ ଦୃଶ୍ୟମାନ କ୍ରିୟାଫଳ ମୂଳମ ନହି ଅନ୍ଧସା ତତ୍ତ୍ୱବିମର୍ଶନାୟ ଭଗବାନ ଅମସ୍ମିନ୍ ଭ୍ରମତେ ନମେ ପ୍ରଭୁ ମୁଁ ଠିକ ଭାବେ ବୁଝିପାରେ ମୋର ଭ୍ରମଣ ଭ୍ରମ ହେଉଛି ଭଗବାନ ଆପଣ ଯେଉଁ କଥା କହିଲେ ଅନ୍ଧସା ତତ୍ତ୍ୱବିମର୍ଶନାୟ ଅନ୍ଧସା ଟିକେ ସହଜରେ ବୁଝେଇ କରୁଛନ୍ତି ତତ୍ତ୍ୱ ରହିଛି ଟିକେ ସହଜରେ ବୁଝେଇ କରିଥାନ୍ତି ତେଣୁ ସହଜରେ ଯୋଗ ପାଇବେ ଆମ ପାଇଁ ମଧ୍ୟ ବହୁତ କଷ୍ଟ, କିନ୍ତୁ ଯାହା ହେଉ ଆମେ କିଛି ଆଲୋଚନା କରିବା। ତେଣୁ ତାକୁ ବୁଝାଉଛନ୍ତି, ସହଜ କରୁଛନ୍ତି, ବେଡ଼ଘର ତାଙ୍କ କଥାକୁ ସହଜ କରୁଛନ୍ତି। ତେଣୁ ଠିକ ଅଛି, ତାକୁ ବୁଝୁଛି। ତେଣୁ ତାଙ୍କ ପ୍ରଶ୍ନ ଥିଲା, ଯେମିତି ଉଦାହରଣ ଥିଲା ଯେ ଆମେ ଚୁଲିରେ ରୋଷେଇ କରୁଛେ, ଚୁଲିରେ ଆଣ୍ଡି ପକାଉଛୁ, ପକାଉଛୁ ଆଣ୍ଡି ରଖୁଛେ, ପାଣି ପକାଉଛେ, ଚାଉଳ ପକାଉଛେ, ସେ ଭାତରେ ପରିଣତ ହେଇଯାଉଛି। ଏଇ ଯେଉଁ ଅଗ୍ନି ତାପରୁ ସେ ଯେଉଁ ପାତ୍ର ମଧ୍ୟ ତାପିତ ହେଉଛି, ପାତ୍ର ତାପିତ ହେଲେ ତାର ଜଳ ତାପିତ ହେଉଛି, ଜଳ ତାପିତ ହେଲେ ଚାଉଳ ମଧ୍ୟ ଚାନ୍ଦୁଳ ମଧ୍ୟ ତାପିତ ହେଉଛି ଏବଂ ସେ ଅନ୍ନରେ ପରିଣତ ହେଇଯାଉଛି। ତେଣୁ ଆମ ମଧ୍ୟ ସେଇଭଳି ଭାବରେ ଶରୀର ଭିତରେ ଅଛି, ଶରୀର କଷ୍ଟ ଆପଣଙ୍କୁ ଶରୀରକୁ କଷ୍ଟ ହେଉଛି କଥା ହେଉନାହିଁ, ତାକୁ କେମିତି ହେଉନାହିଁ, ଏଇଭଳିଆ ଆଶ୍ଚର୍ଯ୍ୟ କଥା। ତେଣୁ ସେ ତାକୁ ଆହୁରି ବୁଝାଉଛନ୍ତି, ଜଳଭାରତରେ ବୁଝାଉଛନ୍ତି ଯେ ଅୟମ ଜନ୍ମ ନାମ ଜଳ ପୃଥିବ୍ୟା ଯହ ପାର୍ଥିବ ପାର୍ଥିବ ତସ୍ରେଗୋ ଦଶ୍ୟାବି ଚାକ୍ରୋ ରହି ଗୋଳ୍ପ ଜନ୍ଧା ଜାଣୁର୍ ମଧ୍ୟ ଶିରୋ ଧରାସା ଅଂଶେ ନିଦ୍ରାଦି ଶ୍ରୀକାଶ ଦଶ୍ୟା ସୌବୀର ରାଜେ ତି ଅପଦେଶ ଆସ୍ତେ ଯସ୍ମିନ୍ ଭଗବାନ ଗୃଢ ନିଧାଭିମାନ ରାଧା ସିନ୍ଧୁ ବିଦ୍ୱତ ଦାନ୍ତ। ଅୟମ ଜନ ସେ ଯେଉଁ ଶିବିକା ଭାର ମାନେ ବାହାରକୁ ବାହାର କରୁଥିଲେ ସେମାନେ ସେଇଠି ରହିଛନ୍ତି, ବେଶୀ ସମୟ ନେଇନାହାନ୍ତି, ସେ ଅଳ୍ପ ସମୟରେ ସବୁ ଶିଖିଲେ କଥା ହେଇଯାଇଛି ସବୁ। ତେଣୁ ସେ ତାକୁ ଦେଖିକି କହୁଛନ୍ତି ଅୟମ ଜନ ନାମ ଚଳନ ପୃଥିବ୍ୟା, ଏ ଯେଉଁ ଦେଖୁଥିଲେ ଜନ ଜଣ ଠିଆ ଆସିଯାଇଛି, ଏ ଚଳନ ପୃଥିବ୍ୟା ଏ ପୃଥିବୀରେ ଚାଲୁଛନ୍ତି ବର୍ତ୍ତମାନ, କିନ୍ତୁ ସିଏ କି ଶରୀର, ସେ କେଉଁଥିରେ ଆସିଛନ୍ତି, ମାଟିର ବିଧା, ଏ ଶରୀର କେଉଁଥିରେ ତିଆରି ହେଇଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ ଏସବୁ ମାଟିର ବିକାର, ଏସବୁ ବିକାରରେ ପରିଣତ ହେଉଛି, ବୁଦ୍ଧିରେ କିଭଳି ସୃଷ୍ଟି ହେଉଛି ନା ଭଗବାନଙ୍କ ଶବ୍ଦରୁ ସୃଷ୍ଟି ହେଉଛି, ପ୍ରଣବରୁ ସୃଷ୍ଟି ହେଉଛି, ଶବ୍ଦ ଶବ୍ଦରୁ ସୃଷ୍ଟି ହେଉଛି, ଶବ୍ଦରୁ ଆକାଶ ସୃଷ୍ଟି ହେଉଛି, ଆକାଶ ବିକାର ବିକାର ହେଲେ ସ୍ପର୍ଶ ଆସୁଛି ବା ବାୟୁ ସୃଷ୍ଟି ହେଉଛି, ଏଭଳିଆ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ମାଧ୍ୟମରେ ପୃଥିବୀ ସୃଷ୍ଟି ହେଉଛି। ତେଣୁ ଆମର ଯେଉଁ ଶରୀର ଏଇ ପାଞ୍ଚଟି ତତ୍ତ୍ୱରେ ତିଆରି, ତେଣୁ ଅୟମ ଜନନାମ ଚଳନ ପୃଥିବ୍ୟା, ଏଇ ଯେଉଁ ଚାଲୁଛନ୍ତି ବର୍ତ୍ତମାନ ପୃଥିବୀରେ ଚାଲୁଛନ୍ତି, ଆମେ ତୁମେ ବୋଇକିରି ଆଣୁଥିଲୁ, ଇଏ କ'ଣ ଏଇ ପାଟିର ଟିକା, ଏ ଶରୀରଟା ଏଇ ପ୍ରକୃତରେ ଏଇ ଜୀବ ଶରୀର ନୁହଁ, ସେ ଯାହା ବର୍ତ୍ତମାନ ଏଇ ଚଳନ ହେଉଛି, ଆତ୍ମା ଥିବାରୁ ଏ ଶରୀର ଚାଲୁଛି, ଆତ୍ମା ଚାଲିଗଲେ ଏଇଟା କ'ଣ ହେଇଯିବ, ମାଟି ହେଇଯିବ, ମାଟିର ଟିକା ହେଇଯିବ। ଯହ ପାର୍ଥିବ ପାର୍ଥିବ କଷ୍ଟ ହେତୁ, କୌଣସି ମତେ ଏଇ ଗୋଟେ ଆମେ ତିଆରି କରିଦେଲେ, ଗୋଟେ ପାର୍ଥିବ ଗୋଟେ ମାଟିର ପିଣ୍ଡୁଡ଼ା ତିଆରି କରିଦେଲେ କୌଣସି ଉପାୟରେ ସେ ଚାଲିପାରିଲା, ଆଜିକାଲି ତ ଆମର ବ୍ୟାଟେରୀ ଚାଲୁଛି, ତେଣୁ ଯେଉଁ ଚାଲିପାରିଲା, ଯଦି ନ ଚାଲିପାରିଲା ସେ ମାଟିର ବିକାର ହେଇକି ରହିଥିଲା। ଯେଉଁ ପାର୍ଥିବ ପାର୍ଥିବ ଦୁଇଥର ଶବ୍ଦ କହିଛି, ପାର୍ଥିବ ପାର୍ଥିବ କହିବାର ଉଦ୍ଦେଶ୍ୟ ହେଉଛି ଯେ ତମେ ପ୍ରକୃତରେ ମାଟି ବୋଲି ରହିଛ, ଉନ୍ନତ ଏତେ ବୁଦ୍ଧି ନୁହଁ, ମାଟି ବୋଲି ତମେ ରହିଛ, କହୁଛନ୍ତି ଯହ ପାର୍ଥିବ ପାର୍ଥିବ କଷ୍ଟ ହେତୁ, କୌଣସି କାରଣ ସେ ଚାଲିଲା, ଦଶ୍ୟାପି ଚାଙ୍ଗ୍ରୋ ରବି ଗୋଲ୍ପ ଜଙ୍ଘା, ସେ ଯେଉଁ ଚାଲୁଛନ୍ତି କାନ୍ଧରେ ବହନ କରୁଛନ୍ତି ସୁବିଧା, କାନ୍ଧ କେଉଁଥିରେ ରହୁଛି ନା ଆମର ଅଣ୍ଟାରେ ରହୁଛନ୍ତି, ଅଣ୍ଟା ଆମର ଜଙ୍ଘରେ ଆଶ୍ରୟ ନେଉଛି, ଜଙ୍ଘ ଆମର ଗୋଡ଼ରେ ଆଶ୍ରୟ ନେଉଛି, ଗୋଡ଼ ପାଦରେ ଆଶ୍ରୟ ନେଉଛନ୍ତି, ଏବଂ ପାଦ ପୃଥିବୀରେ ଆଶ୍ରୟ ନେଉଛନ୍ତି, ତାହେଲେ କାହାକୁ କଷ୍ଟ ହେଉଛି ଏତେ, କାହାକୁ କଷ୍ଟ ହେବ। ତେଣୁ ଏଇଭଳି ଭାବରେ ତମେ ଯେଉଁ ଦାବି ତାରିଖରେ ଏଇ କାଠରେ ତିଆରି ଜୀବିକା କଥା କହୁଛନ୍ତି, ଏସବୁ କିଛି ଯେଉଁ ହେଉଛି ଚୌଧୁରୀ ରାଜା, ତମେ ମଧ୍ୟ ସେ ମାଟିର ବିକାର, କିନ୍ତୁ ତମେ ନିଜକୁ ଭାବୁଛ, ତମେ ରାଜା ବୋଲି ଭାବୁଛ, ନିଜକୁ ରାଜା ବୋଲି ଭାବୁଛ, ପ୍ରକୃତରେ ତମେ ରାଜା କି, ତମେ ଜନ୍ମ ପୂର୍ବରୁ ରାଜା ଥିଲ ନା ମୃତ୍ୟୁ ପରେ ରାଜା ହେଇକି ରହିବ, ଏଇ କିଛି ସମୟ ପାଇଁ ଶରୀର ପାଇକି ତମେ ଭାବୁଛ ରାଜା ବୋଲି, ତୁ ରାଜା ବୋଲି ଭାବିକି ମଧ୍ୟ ତମେ କିଭଳି ବ୍ୟବହାର କରୁଛ, ଯସ୍ମିନ୍ ଭଗବାନ ରୂଢ ନିଜ ଅଭିମାନ ଅଭିମାନ ରାଜା ବୋଲି କହୁଛ ଯେ ରାଜାସ୍ମି ମୁଁ ହେଉଛି ରାଜା ସିନ୍ଧୁପତି ଦୁର୍ମଧାନ୍ତ, ତମେ ଦୁର୍ମଧ ତମେ ଅନ୍ଧ ହେଇଯାଇଛ, ତମର ରାଜା ପ୍ରତି ପ୍ରତ୍ୟେକ ଅନ୍ଧ ହେଇଯାଇଛ, রাজার মানে এইসব কর্তব্য সেটা পাওয়া পাইবে। কিন্তু বর্তমান সে কৌশলী আমার রাজার মানে কৌশলী যদি অতি সুকুমারী স্ত্রী লোকটি মধ্য যদি তাকে কুয়াযিব গোটে সোনার বস্তা অছি তাকে মধ্যে সে বইকি নিয়েযিব তার কষ্ট হব না। বা সেইভাবে ভাবে সে বাড়পঞ্চ পঞ্চা নিজ পুত্রপুর বহন করছেন সেটা কষ্ট লাগুচি শ্রম দুঃখ অনুপরণ সেটা দুঃখ শ্রম লাগু না দুঃখ লাগু না বহুত আনন্দ লাগুচি পুয় ন পাইলে বহু দুঃখ হয়ে কিন্তু পুয় পাইক যে পুয়ার ভার গ্রহণ করছেন সেতু কষ্ট লাগু আনন্দ লাগুচি সেটা হো কিন্তু এই কষ্ট শরীর কৌশি আত্মা কৌশি তুমি যে ভাবছ তোমার বহু শুদ্ধা নিমাত অধিকষ্ট দিনা নিষ্ঠা নিগৃহণ নিরুণ নিরুণ করতি জনস গোপা বিকর্তমান নশে বুধ সভা দুষ্ট দুষ্ট এইভাবে কৌশল বর্তমান এই যে সাধুকর কথা হচ্ছে কে মনোবা সঙ্গ মুক্তি ভারত লেখাশ্রমে মনোবা সঙ্গ মুক্তি তাঁর কথার এই সব ছেদন করেদব আমার রাষ্ট্রকে ছেদন করেদব আজ তাকে দুষ্ট কৌশল দুষ্ট তুমি যা মো তাকে নিজের প্রতিবাদ উৎপাদন করছ সেয়া বলি মো হচ্ছে ভট্টা মো হচ্ছে গোপ্তা কম তোমার কথা কম তো পাঠ করছ এমনি তোমার নৌজন সুবিধা বাহন করছ খাইকে দিয়েছ তুমি পয়সা দিয়েছ বেতন দিয়েছ মো নিজের অনুভূতি জানি তোমাকে কি পয়সা দিয়েছ তেমন কি করতে তুমি কি করতে সোচ্চা তুমি প্রকৃতির সোচ্চ তুমি নিদনীয় কার্য করতে সব তুম অধিকষ্ট দিনা সে বহু কষ্ট প্রদান করছ তুমি জীবিকা ভাবে বসছ টিকি হরচল হয়ে গেলে কষ্ট লাগুচি তুমি তো কষ্ট হচ্ছে তাকে কষ্ট হল যেহেতু চিন্তা করতে কষ্ট হচ্ছে তাকে কষ্ট হচ্ছে চিন্তা কর না কষ্ট এবং বিষ্টিয়া নিগুণ তাকে মধ্যে জবরদস্তি নেই কার্য লগাইছ কেবল খাইয়া দৌথিব কিছু বেতন কিছু দৌন জানি সভারে তোমার এই কথা শোভা পায় না শিষ্যকে হবে গুরুকর শাসন শাসিত হবে গুরুকর যদি শাসিত না হবে সে শিষ্য নুহতি সেখানে অর্জুন প্রথমে কহিলে প্রভু কার্পণে গৌত কত স্বভাব উৎসাহ তান ধর্ম সম্বন্ধিতা যৎসে স্বামী দুই তামে শিষ্য তে সাধিমান সাধন করতে শোধন করতে গুরুকে শিষ্যকে এইভাবে ভাবে কথা কে বা দণ্ড প্রদান করবে গুরুকর যে শক্তি রয়েছে গুরুকর কথা মধ্যে কিছু তিরস্কার কলে সেইটা মধ্যে আমি বহু সাহায্য করব গুরুকর দণ্ড মধ্যে বহু উদাহরণ রয়েছে অভিশাপ দিয়ে মধ্যে সেটা আশীর্বাদ পরিণত হয়ে যাচ্ছে এই বহু উদাহরণ রয়েছে তেমন এইভাবে ভাবে কহিলে কৌশল প্রকৃত পক্ষে রাজা ভগবান প্রতিনিধি হওয়া উচিত রাজা যে সে প্রকৃত ভগবান প্রতিনিধি ভগবদ্গীতা মধ্যে ভগবান কেছেন নারায়ণ নারাধীপ কিন্তু এই কারণ তাকে নরদেবতা বলে কুযায় নরদেব শ্রীমদ ভাগবত কুযাই যে কড়িযুগের শাসন মুখ্য কারণ চোর কণ্ঠ তস্কর হবে বর্তমানে এই আমার অবস্থা কড়িযুগ সে অন্য কৌশি উপায় না কেবল একমাত্র হরেণ নাম বলে এই ভাগবত দ্বাদশ খণ্ড প্রথম অধ্যায় কুয়াযাই কথা রাজনে নির্গুণ্যা দশধর্ম ভি সেমান দশ ভরি কার্য করবে রাজা নেকি অর্থাৎ সেমান রাজা দশ ভরি কার্য করবে কলিযুগ এই অবস্থা আসব তেমন ভগবান কল্কি অবতার গ্রহণ করবে কুয়াযাই ধুমকে মিব ধুমকি করাড় ভগবান কলিযুগ উপরে আসবে কলিযুগ অন্তিমে কলিযুগ উপরে আসবে ତେଣୁ ସେ ସମୟରେ ଆମେ ବର୍ତ୍ତମାନ ସମୟ ଅଛି ଏ କଳିଯୁଗ ଯେଉଁ 4,25,000 ବର୍ଷ ଅଛି ବୋଲି କୁହାଯାଉଛି, ତା ଦେହରୁ 5,000 ଚାଲିଯାଇଛି, ଆଉ ଯେଉଁ 4,27,000 ବର୍ଷ ତା ଦେହରୁ ଏଇ ଯେଉଁ ପ୍ରଥମ 10,000 ରହିଛି, ଇଏ ହେଉଛି ସୁବର୍ଣ୍ଣ ଯୁଗ। କାରଣ ଏହି ଯୁଗରେ ଚୈତନ୍ୟ ମହାପ୍ରଭୁ ଆସିଥିଲେ। ତେଣୁ ଯେଉଁମାନେ କଳିଯୁଗରେ ଏଇ ହରିକୃଷ୍ଣ ଆନନ୍ଦମୟ ଯୋଗ ଯୋଗଦାନ କରନ୍ତି, ଭାଗବତ 11 ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ କଥା କହେ, ଏ ନବଜଗତରେ କଥା କହିଛନ୍ତି ରାଜା ନୀତି। କୃଷ୍ଣ ବର୍ଣ୍ଣ ଦ୍ୱିଷା କୃଷ୍ଣ ସାଙ୍ଗ ପାଙ୍ଗାଶ୍ର ପାଶ୍ୱତମ ଜଗେଇ ସଂକୀର୍ତ୍ତନ ପ୍ରାୟ ସୁମେଧସ। କଳିଯୁଗରେ ବହୁତ ଶୋଚନୀୟ ଅବସ୍ଥା ଆସିବ, ଆମେ ଚିନ୍ତା କରିପାରିବା ନାହିଁ, ଏତେ ଭାଗବତ ଦ୍ୱାଦଶରେ ସବୁ ଭବିଷ୍ୟତବାଣୀ ଦିଆଯାଇଛି। ତେଣୁ ଯେଉଁମାନେ ଭଗବାନ କଳିଯୁଗରେ ଅବତାର କେମିତି ଜାଣିବା ନା, ସବୁବେଳେ ତାଙ୍କର ଜୁହାରୁ କୃଷ୍ଣ 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 ଉଦ୍ୟାପ ହୋଇଥିବ କୃଷ୍ଣ ବର୍ଣ୍ଣ, ଏବଂ ସେ ଭଗବାନ ଜଣେ ପ୍ରମାଣ କ'ଣ ନା, ତାଙ୍କର ଶରୀରରେ ରଙ୍ଗ ହେଉଛି ଅକୃଷ୍ଣ। ଭଗବାନ ଚାରି ଯୁଗରେ ଚାରୋଟି ରଙ୍ଗରେ ଆସନ୍ତି, ତେଣୁ କଳିଯୁଗରେ ଭଗବାନ ପୀତ ବର୍ଣ୍ଣରେ ଆସିବେ, ଏବଂ ସେ ଏକୁଟିଆ ଆସିବେ ନାହିଁ, ସାଙ୍ଗ ପାଙ୍ଗରାଶ୍ର ପାର୍ଶ୍ୱତମ ଅଙ୍ଗ ନିତ୍ୟାନନ୍ଦ ପ୍ରଭୁ ଅଜିତାଚାର୍ଯ୍ୟ ପ୍ରଭୁ ଏବଂ ଅସ୍ତ୍ର ପାର୍ଶ୍ୱଦ କିଏ ଉପାଙ୍ଗ ଅଙ୍ଗ ଉପାଙ୍ଗ ଏବଂ ପାର୍ଶ୍ୱଦ ହେଉଛନ୍ତି ଶ୍ରୀବାସ ଠାକୁର, ଯିଏକି ନାରଦ ମୁନିଙ୍କର ଅବତାର, ଏବଂ ତାଙ୍କର ଅସ୍ତ୍ର ହେଉଛନ୍ତି କି ଭଗବାନଙ୍କର ନାମ। ଏବଂ ଏହିଭଳି ଭାବରେ ଭଗବାନ ଆସି ଜଗେଇ ସଂକୀର୍ତ୍ତନ ପ୍ରାୟ ସଂକୀର୍ତ୍ତନ ଯଜ୍ଞ କଳିଯୁଗର ଯେଉଁ ଯୁଗ ଧର୍ମ ସଂକୀର୍ତ୍ତନ ଯଜ୍ଞ ଏଇଟା ସେ ଆରମ୍ଭ କରିବେ। ତେଣୁ ଯେଉଁମାନେ ସୁମେଧସ ସେମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ସେମାନେ କଳିଯୁଗରେ ଏହି ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରିବେ। ଜଗେଇ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ସୁମେଧସ, ଏହିଭଳି ଭାବରେ ଭଗବାନଙ୍କର ଆରାଧନା କରାଯିବ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନ କହୁଛନ୍ତି ତେଣୁ ଆମେ ତ୍ରିଗୁଣ ଭିତରେ ଅଧୀନ ରହି ଆମେ ନିଜକୁ ଶରୀର ବୋଲି ଭାବୁଛେ, ଶରୀର ଚିନ୍ତା କରୁଛେ, ଆମେ ଯେ ଶରୀରଠାରୁ ଉର୍ଦ୍ଧ ଆମ ଯେ ଆତ୍ମା ଏଇ ଜ୍ଞାନ ସମସ୍ତଙ୍କର ଆସୁନାହିଁ, କାହିଁକି ଆମେ ମାୟା ଭିତରେ ଅଛେ, ମାୟା ଅଧୀନରେ ଅଛନ୍ତି। ଆମର ମାୟାଦେବୀ ଦେଉଛନ୍ତି ମା ଉପରି ମା, ସେ ଏଇ ତିନି ଗୁଣରେ ସମସ୍ତଙ୍କୁ ବନ୍ଦୀ କରି ରଖିଛନ୍ତି, କାହିଁକି ନା ଆମେ ଚାହୁଁଛେ ଭଗବାନଙ୍କୁ ବୁଝିଯିବା ପାଇଁ, ଭଗବାନ ଭଳି ଆମେ ଉପଭୋଗ କରିବା ପାଇଁ ଚାହୁଁଛେ, ତେଣୁ ଭଗବାନ ଏଇ ମାୟାଦେବୀଙ୍କୁ ପାଖକୁ ପଠେଇ ଦିଅନ୍ତି, ଯାହା ସେଠି ଉପଭୋଗ କରିବ ଆମେ ଉପଭୋଗ କରିବୁ। ତେଣୁ ମାୟାଦେବୀଙ୍କର ଯେଉଁ ତିନୋଟି ଗୁଣ ରହିଛି, ସତ୍ୟଗୁଣ ରଜଗୁଣ ଏବଂ ତମଗୁଣ, ଏଇ ତିନି ଗୁଣ ଭିତରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି, ତେଣୁ ଆତ୍ମା ସମସ୍ତେ ଜ୍ଞାନ ସେମାନେ ପ୍ରାପ୍ତ ହେଇପାରନ୍ତି ନାହିଁ, ନିଜକୁ ସର୍ବ କରି ଚିନ୍ତା କରି ତାଙ୍କ ଜୀବନକୁ ଚାଲିଯାଏ। ଏହିଭଳି ଭାବରେ ଏ ମାୟାର ଅଧୀନରେ ରହି ସେମାନେ ଜାଣିପାରନ୍ତି ନାହିଁ ଯେ ସେମାନେ ପ୍ରକୃତରେ ଶରୀରର ଉର୍ଦ୍ଧରେ, ସେମାନେ ହେଉଛନ୍ତି ଆତ୍ମା। ତେଣୁକରି ସେ ଶରୀର ବିଷୟରେ ଚିନ୍ତା କରନ୍ତି, ଇଏ ସ୍ଥୂଳ ଶରୀର ବା କ୍ଷୀଣ ଶରୀର ବା ଉନ୍ନତ ଶରୀର, ଦେବଳ କରି ଯେଉଁମାନେ ପ୍ରାପ୍ତ ହେଉଛନ୍ତି ସେମାନେ ଉନ୍ନତ ଶରୀର ପ୍ରାପ୍ତ ହେଉଛନ୍ତି, କିଏ ନିଜ ଦୂରରେ କୁକୁର ଶୁକର ହିସାବରେ ଜନ୍ମଗ୍ରହଣ କରୁଛନ୍ତି, ଏହିଭଳି ଭାବରେ ଏଇ ଉଦ୍ଦାରକ ଧରି ଦୂରୀ ବୁଲୁଛନ୍ତି, ଏ ତ୍ରିଗୁଣର ଅଧୀନ ରହି ଏଭଳି ଭାବୁଛନ୍ତି ଦୂରୀ ବୁଲୁଛନ୍ତି। ତେଣୁ ଆମେ ଗୋଟେ ସଙ୍ଗୀତ ଗାନ ଧରିବା ଭାବିଥିଲେ, ପ୍ରଭୁ ଆଜି ଗାନ କରିଥିଲେ, ପ୍ରଭୁପଦ ମହାରାଜ ସେଟା କହିଛନ୍ତି, ତୁର୍ମି ସର୍ବେ ସୁରେଶ୍ୱର ବ୍ରଜେନ୍ଦ୍ର କୁମାର। ତେଣୁ ଏ ମାୟାର ଉଦ୍ଧାର ପାଇବା ପାଇଁ ହେଲେ ଆମେ ଭଗବାନଙ୍କର ଆରାଧନା କରିବା, ଭଗବାନଙ୍କ ଦ୍ୱାରା ଭଗବାନଙ୍କ ଇଚ୍ଛାରେ ତବ ଇଚ୍ଛା ହେ ବ୍ରହ୍ମା କରେଣ ସୃଜନ, ବ୍ରହ୍ମାଙ୍କୁ ସୃଷ୍ଟି କରୁଛନ୍ତି। ନାରଦମୁନି ପଚାରୁଛନ୍ତି, ପିତାଜୀ ଆପଣ ହିଁ ସୃଷ୍ଟି କରୁଛନ୍ତି, ଆପଣଙ୍କୁ ସୃଷ୍ଟିକର୍ତ୍ତା ଆପଣଙ୍କ ଉପରେ ଆଉ କିଏ ଅଛନ୍ତି? ନା ନା ନା, ମୁଁ ସୃଷ୍ଟିକର୍ତ୍ତା ନୁହଁ, ଭଗବାନଙ୍କର ଇଚ୍ଛାରେ ମୁଁ ସୁଜାମିନ୍ଟା ନିଯୁକ୍ତ ହଁ, ମୁଁ ଯେଉଁ ସୃଷ୍ଟି କରୁଛି ଭଗବାନଙ୍କ ଦ୍ୱାରା ମୁଁ ଆପଏଣ୍ଟମେଣ୍ଟ ପାଇଛି, ଆପଏଣ୍ଟମେଣ୍ଟ ଲେଟର୍ ମୋତେ ମିଳିଛି। ଶହେ ବର୍ଷ ପାଇଁ ମିଳୁଛି, ଚାକିରିଟି ମିଳୁଛି, ସୁଧାମିତ ନିୟୁକ୍ତ ଭଗବାନ ଦେଇଛନ୍ତି, ନିଯୁକ୍ତି ଦେଇଛନ୍ତି। ଜଣେ ବ୍ରହ୍ମାଙ୍କ ହେଇପାରିବ, ବ୍ରହ୍ମାଙ୍କ କ୍ୱାଲିଫିକେସନ୍ କ'ଣ? ଭାଗବତ ଚତୁର୍ଥ ସ୍କନ୍ଧରେ ପ୍ରତ୍ୟେକମାନଙ୍କୁ ଶିବଜୀ କହିଛନ୍ତି, ସ୍ୱଧର୍ମନିଷ୍ଠ ସତଧର୍ମଜି କୁମା ବିରିଞ୍ଚିତା। ଜଣେ ଯଦି ଶହେ ଜନ୍ମ ଧରିକି, ଶହେ ଜନ୍ମ ଧରିକି ନିଜ ସ୍ୱଧର୍ମକୁ ପାଳନ କରିବେ, ତାହେଲେ ସେ ଯୋଗ୍ୟ ହେଇଯିବେ, ଆପ୍ଲାଏ କଲେ ମିଳିଯିବ, ବ୍ରହ୍ମା ଦୋଷ ମିଳିଯିବ। ତେଣୁ ବ୍ରହ୍ମା ସେ କଥା କହୁଛି, ସ୍ୱୀକାର କରୁଛନ୍ତି, ସୃଜାମି ତା ନିୟୁକ୍ତ, ମୁଁ ଯେଉଁ ସୃଷ୍ଟି କରୁଛି ଭଗବାନ ମୋତେ ଆପଏଣ୍ଟମେଣ୍ଟ ଦେଇଛନ୍ତି, ନିଯୁକ୍ତ କରିଛନ୍ତି। ଏବଂ ହର ହରଦି ତା ବସ, ଶିବଜୀ ଯେଉଁ ଧ୍ୱଂସ କରୁଛନ୍ତି ତାଙ୍କର ବସରେ, ତାଙ୍କ ଦ୍ୱାରା ସେ ଜୀବତତ୍ଵ ନୁହନ୍ତି, ସେ ହେଉଛି ବିଷ୍ଣୁତତ୍ଵ, କିନ୍ତୁ ସେ ସ୍ୱାମୀଙ୍କୁ ଆଶ୍ରୟ କରି ଆସିଛନ୍ତି, ବ୍ରହ୍ମାଙ୍କର ବ୍ରହ୍ମ ସହିତ ବର୍ଣ୍ଣନା କରିଛନ୍ତି। ଶିବଜୀ ବିଷ୍ଣୁତତ୍ଵ ନୁହନ୍ତି କି ଜୀବତତ୍ଵ ନୁହନ୍ତି, ସେ ହେଉଛି ସେପରେଟ୍ ତତ୍ତ୍ଵ। ବିଷ୍ଣୁ ଯେତେବେଳେ ତମଗୁଣକୁ ଆଶ୍ରୟ କରି ଆସନ୍ତି, ସେତେବେଳେ ଶିବଜୀରେ ପରିଣତ ହେଇଯାନ୍ତି। ଯେଭଳି ଭାବରେ କିରଣ ଦେଖା ମଧିକାରଣ ବିଶେଷ ଦେବା, କ୍ଷୀରରେ ଆମେ ଯଦି ଅମ୍ଳ ମିଶାଇ ଦେବା ସେଟା ଦହିରେ ପରିଣତ ହେଇଯିବ, କିନ୍ତୁ ସେ ଦହିଟା ଆମ କ୍ଷୀରର କାର୍ଯ୍ୟ କରିବ ନାହିଁ, ଶିବଜୀ ସେଇଭଳି ଭାବରେ। ତେଣୁ ସୁଧାମିତ ନିୟୁକ୍ତମ ହର ଭରତୀ ତଦ୍ବଶ ବିଶ୍ୱମ ପୁରୁଷ ରୂପେଣ ପରିପାଳନ ବିଶାଖି ଧୁ, ଏବଂ ବିଷ୍ଣୁ ମଧ୍ୟ ସେ ମଧ୍ୟ ଆପଏଣ୍ଟମେଣ୍ଟ ପାଇଛନ୍ତି, ବିଷ୍ଣୁ ମଧ୍ୟ ଅନ୍ତିମ ଭଗବାନ ନୁହନ୍ତି। କ'ଣ ସୁଧାମିତ ନିୟୁକ୍ତମ ହର ଭରତ ବିଶ୍ୱମ ପୁରୁଷ ରୂପେଣ ଭଗବାନ, ଯେଉଁ ଗର୍ଭଦଶାଇ ବିଷ୍ଣୁ, କ୍ଷୀରଦଶାଇ ବିଷ୍ଣୁ, ଏମାନେ ସବୁ ବହୁତ ଅନେକ ପ୍ରକାର ବିଷ୍ଣୁ ରହିଛନ୍ତି, ଏମାନେ ସବୁ ବିଶ୍ୱ ପୁରୁଷ ରୂପେଣ ପରିପାଳି ସେ ପାଳନ କରନ୍ତି। ତ୍ରିଶକ୍ତି ଯେଉଁ ତାଙ୍କର ତିନୋଟି ଶକ୍ତି ରହିଛି, ଏ ଯେଉଁ ଉନ୍ନତ ଶକ୍ତି ମଧ୍ୟ ଆମେ ହେଉଛୁ ଭଗବାନଙ୍କ ଶକ୍ତି, ଭଗବାନଙ୍କ ଉନ୍ନତ ଶକ୍ତି ଆମେ ବର୍ତ୍ତମାନ ଏଇ ନିଜତର ଶକ୍ତିରେ ରହିଛେ, ମହାଦେବୀ ଭଗବାନଙ୍କର ନିଜତର ଶକ୍ତି, ଏବଂ ଆମେ ଜୀବ ଆମେ ଏଇ ତଟରେ ରହିଛେ, ଆମେ ଚାହିଁଲେ ଉନ୍ନତ ସ୍ତରକୁ ଯାଇପାରିବା, ଚାହିଁଲେ ଆମେ ଏଇ ଭୌତିକ ଜଗତ ରହିବା, କିନ୍ତୁ ବେଙ୍ଗ ଜଳରେ ରହିପାରିବ ସ୍ଥଳରେ ବି ରହିପାରିବ। ସେଭଳି ଭାବରେ ଆମେ ତଟସ୍ଥା, ଆମେ ପ୍ରକୃତରେ ଭଗବାନଙ୍କର ଉନ୍ନତର ଶକ୍ତି, କିନ୍ତୁ ଆମେ ଯେତେବେଳେ ଆମର ସ୍ୱାଧୀନତାର ଅପବ୍ୟବହାର କରୁଛେ, ସେତେବେଳେ ଭଗବାନ ଆମକୁ ମାୟାଦେବୀଙ୍କ ଅଞ୍ଚଳରେ ପଠାନ୍ତି। ମହାଦେବୀ କି କାରଣ ତବ ଇଚ୍ଛା ମୋତେ ବ୍ରହ୍ମା ସୁଦେନ ସଂସାର, ତବ ଇଚ୍ଛା ମୋତେ ଶିବ କରେଣ ସଂହାର, ତବ ଇଚ୍ଛା ମୋତେ ମାୟା ରଥେ କାରାଗାର। ମହାଦେବୀ କି ଦୁର୍ଗା, ଦୁର୍ଗା କହିଲେ ଦୁର୍ଗ ଦୁ ମାନେ ବହୁତ କଷ୍ଟ, ପାର ବା କଷ୍ଟ ପାର ହେଇପାରିବ ନାହିଁ, ଦୈବୀ ଏକା ଗୁଣ ନେଇ ମମ ମାୟା ଦୂରତୟା, ଏ ଯେଉଁ ମାୟାଦେବୀଙ୍କର ଯେଉଁ ଶକ୍ତି ରହିଛି ଦୈବୀ ହିସାବ ଗୁଣ ନେଇ, ଏ ତ୍ରିଗୁଣମୟୀ ଶକ୍ତି ରହିଛି, ଆକୁ କେହି ପାର ହେଇପାରିବ ନାହିଁ। କିନ୍ତୁ ମା ଏ ବୋଲି ପ୍ରପଦ୍ୟନ୍ତେ ମାୟା ମେହତାଙ୍କର ଯଦି ଆମେ ଭଗବାନଙ୍କ ଶରଣ ଯିବା, ମାୟାଦେବୀଙ୍କ ମଧ୍ୟରେ ଭଗବାନ ଶରଣରେ ଗଲେ ଭଗବାନ ପାଇ ମାୟାଦେବୀ ଚାଲିବ, ତାଙ୍କ ସରିଗଲା ପୁରୀଗଲା। ତେଣୁ ଏଭଳି ଭାବରେ ଭଗବାନ ଇଚ୍ଛାରେ ତୁମେ ସର୍ବେ ସୁରେଶ୍ୱର ବ୍ରଜେନ୍ଦ୍ର କୁମାର, ଭଗବାନ ଇଚ୍ଛାରେ ଏସବୁ ହେଉଛି। ତେଣୁ ଏ ଯେଉଁ ମାୟାରୁ ରାଜା ରୋହଣ କରୁଛନ୍ତି, ତାହେଲେ ସେ ଭଗବାନ କିଏ? ଏଇଠି ଆମେ ମାୟାରେ ରହିଯାଇଛେ, ଭଗବାନଙ୍କୁ ଭୁଲିଯାଇଛେ, ସେ ଭଗବାନ କିଏ? ସେ ଭଗବାନ ହେଉଛନ୍ତି ଜ୍ଞାନ ବିଶୁଦ୍ଧମ ପରମାର୍ଥମେକ ମନନ୍ତରଙ୍କ ବ୍ରହ୍ମ ସତ୍ୟମ ପ୍ରତ୍ୟକ୍ଷାନ୍ତମ ଭଗବତ ସତ୍ୟ ସଂଜ୍ଞା ଯଦ୍ ବାସୁଦେବଂ କହିଉପଦନ୍ତି। ଭଗବାନଙ୍କର ପ୍ରିୟ ଡେଫିନେସନ୍ ଦେଇଛି, ଭଗବାନ ଜ୍ଞାନ ବିଶୁଦ୍ଧମ, ଭଗବାନ ଯେଉଁମାନେ ଏଇ ଅଦ୍ୱୈତ ଜ୍ଞାନ ଜାଣନ୍ତି, କି ଭୌତିକ ଜଗତ ସମସ୍ତ ଜ୍ଞାନ ହେଉଛି ଦ୍ୱୈତ ଜ୍ଞାନ, କିନ୍ତୁ ଏ ଭୌତିକ ଜଗତର ଉର୍ଦ୍ଧ୍ୱ ଯେଉଁ ଜ୍ଞାନ ସେଠି ଅଦ୍ୱୈତ ଜ୍ଞାନ, ସେମାନେ ତତ୍ତ୍ୱବିତ୍ ବୋଲି କୁହାଯିବ। ଅଦ୍ୱୈତ ଜ୍ଞାନ ଯେଉଁମାନେ ଜାଣନ୍ତି ସେମାନେ ହେଉଛନ୍ତି ତତ୍ତ୍ୱବିତ୍। ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏଗାର ଶ୍ଳୋକରେ ସେଟା କରେ, ବଦନ୍ତି ତତ୍ତ୍ୱ ବିଦତ୍ତ ଜ୍ଞାନ ଅଦ୍ୱୟ, ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତି। ଯେଉଁମାନେ ଅଦ୍ୱୈତତ୍ତ୍ୱ ଜାଣନ୍ତି, ଅଦ୍ୱୈତ ଜ୍ଞାନ ଜାଣନ୍ତି, ସେମାନେ ଏହିପରି ଭାବରେ ଜାଣନ୍ତି। ପ୍ରଥମ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ, ତାହାର ଉନ୍ନତ ଜ୍ଞାନ ହେଉଛି ପରମାତ୍ମା ଜ୍ଞାନ, ଏବଂ ତାହାର ଉନ୍ନତ ଜ୍ଞାନ ହେଉଛି ଭଗବତ ଜ୍ଞାନ। ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତି। ତେଣୁ ଶ୍ରୀ ଭଗବାନଙ୍କ ବିଶେଷଣ କୁହାଉଛି, ଜ୍ଞାନ ବିଶୁଦ୍ଧମ ପରମାର୍ଥ ଏକ। ଭଗବାନ ଦୁଇ ନୁହନ୍ତି, ସେମିତି ଏକ ଭଗବାନ, ଏକ ବହୁନା ଭଗବାନ ଏକ, ସେ ନିଜକୁ ବିଶ୍ୱାସ କରୁଛନ୍ତି। ଭଗବାନ ଦୁଇ ନୁହନ୍ତି, ସେ ସେଥିପାଇଁ ଅଧ୍ୟୟ କରିପାରୁ, ସେ ଦୁଇ ନୁହନ୍ତି, ସେ ଏକ। କିନ୍ତୁ ଆମେ ସବୁ ସେ ନିଜକୁ ବିଶ୍ୱାସ କରୁଛନ୍ତି, ବିଷ୍ଣୁତତ୍ଵ ବିସ୍ତାର କରୁଛନ୍ତି, ଶକ୍ତିତତ୍ଵ ବିସ୍ତାର କରୁଛନ୍ତି, ଜୀବତତ୍ଵ ବିସ୍ତାର କରୁଛନ୍ତି, ଏହିଭଳି ଭାବରେ ଅନେକ ତତ୍ଵ ବିସ୍ତାର କରୁଛନ୍ତି ଭଗବାନ ଏକ ସେ। ତେଣୁ ଜ୍ଞାନ ବିଶୁଦ୍ଧ, ଜ୍ଞାନ ହେଉଛି ସତ୍ୟ, ଅଜ୍ଞାନ ଭୌତିକ ଜଗତରେ ଯେଉଁ ଜ୍ଞାନ ରହିଛି ହେଉଛି ଅବିଦ୍ୟା, ହେଉଛି ଅବିଦ୍ୟା କର୍ମସଂଜ୍ଞାନ ତୃତୀୟ ଶକ୍ତି ଉଚ୍ଚତେ, ଭଗବାନଙ୍କ ତୃତୀୟ ଶକ୍ତି। ଏହି ଭୌତିକ ଜଗତରେ ଯେଉଁ ଜ୍ଞାନ ହେଉଛି ଅବିଦ୍ୟା, ସେଥିପାଇଁ ସମସ୍ତେ କର୍ମ କରୁଛନ୍ତି। ଅବିଦ୍ୟା କର୍ମ ସଂଜ୍ଞାନ ଏ ବିଷ୍ଣୁ ପୁରାଣ କରେ, ବିଷ୍ଣୁ ଶକ୍ତି ପରାପୂର୍ତ୍ତା କ୍ଷେତ୍ର ବ୍ୟାଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟ ଶକ୍ତି ଉଚ୍ଚତେ। ଭଗବାନଙ୍କ ଶକ୍ତି ଯଦି ଅନନ୍ତ ରହିଛି, ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି, ଗୋଟେ ହେଉଛି ଉନ୍ନତ ଶକ୍ତି ଏବଂ ଗୋଟେ ହେଉଛି କ୍ଷେତ୍ର ବ୍ୟାଖ୍ୟା ବା ତଟସ୍ଥା ଶକ୍ତି, ଆଉ ଗୋଟେ ହେଉଛି ଭିତତର ଶକ୍ତି। ସେ ଭିତତର ଶକ୍ତି ହେଉଛି ଭୌତିକ ଜଗତ, ଏଇଟା ଅବିଦ୍ୟା ବୋଲି କୁହାଯାଉଛି। ତେଣୁ ଏ ଅବିଦ୍ୟା ଦୁର୍ଗସ୍ତ ହେଇକି ସମସ୍ତେ କର୍ମ କରୁଛନ୍ତି, ଭୌତିକ ଜଗତରେ ସମସ୍ତେ ପରସ୍ପର କର୍ମ କରୁଛନ୍ତି, କାହିଁକି ନା ଇଏ ଅବିଦ୍ୟାଗ୍ରସ୍ତ ହେଇକି ରହିଛନ୍ତି। କିନ୍ତୁ ସେହି କର୍ମ ଯେତେବେଳେ ଭଗବାନ ଯଦି କରାଯିବ, ବା ଏହି କର୍ମଫଳ ଯଦି ଭଗବାନଙ୍କୁ ଅର୍ପଣ କରିବା, ତାହେଲେ ଆମେ କର୍ମଫଳ ଭୋଗ କରିବା ନାହିଁ, କର୍ମବନ୍ଧନ ମୁକ୍ତ ହେଇଯିବା। ତେଣୁ ସେ କର୍ମ ଭକ୍ତିରେ ପରିଣତ ହେଇଯିବ, ସୂକ୍ଷ୍ମ ତତ୍ତ୍ୱ ରହିଛି, ସୂକ୍ଷ୍ମ ଜ୍ଞାନ ରହିଛି। ତେଣୁ ଏଇ ଜ୍ଞାନଟା କ'ଣ, ଜ୍ଞାନ ସତ୍ୟ, ଇଏ ଜ୍ଞାନ ହେଉଛି ସତ୍ୟ। ତେଣୁ ବ୍ୟବହାର ସତ୍ୟତ୍ଵ ବ୍ୟବହୃତ ହେଇଛି ପରମାର୍ଥ। ଆଉ ପୂର୍ବରୁ ଯେଉଁ କୁହାଗଲା ମାୟା, ମାୟା ହେଉଛି ଏଇଟା ଗୋଟେ ସତ୍ୟ ବୋଲି ସେମାନେ କହନ୍ତି, ଇଏ ହେଉଛି ବ୍ୟବହାର ସତ୍ୟ, ଏଇଟା ପ୍ରକୃତ ସତ୍ୟ ନୁହଁ, ଏ କ୍ଷଣିକ ସତ୍ୟ। କିନ୍ତୁ ପରମାର୍ଥ ସତ୍ୟ ହେଉଛନ୍ତି, ଏ କଥା ପରମାର୍ଥ ସତ୍ୟ ବିଷୟରେ କହୁଛନ୍ତି। କ'ଣ ନା ସେ ପରମାର୍ଥ ସତ୍ୟର ସତ୍ୟର ଛଅଟି ବିଶେଷଣ ରହିଛି, ଷଡ଼ ବିଶେଷଣ। ସିଏ ହେଉଛନ୍ତି ବିଶୁଦ୍ଧମ, ବିଶୁଦ୍ଧମ କହିଲେ ମାୟାର ଉଦ୍ଧାର ସିଏ, ଏବଂ ସତ୍ୱାଦୀରେ ମଧ୍ୟ ଉନ୍ନତ ସ୍ତରରେ ସେ ଅଛନ୍ତି ବିଶୁଦ୍ଧ। କିନ୍ତୁ ଆମେ ଅବିଦ୍ୟମ, ଆମେ ଏଇ ତ୍ରିଗୁଣ ଭିତରେ ରହିଛେ, ଭଗବାନ ଆମ ଭିତରେ ବର୍ତ୍ତମାନ ଏହି ଭାବରେ ପ୍ରକାଶ କରିଛି, ବିଶ୍ୱନାଥ ଶ୍ରୀଦର୍ଶନ ଚିନ୍ତା କରୁଛନ୍ତି। ସିଏ ହେଉଛନ୍ତି ଏକମ ତତ୍ତୁ ନାନା ରୂପମ, ସିଏ ହେଉଛନ୍ତି ଏକ, କିନ୍ତୁ ଆମେ ସବୁ ଅନେକ ରୂପରେ ରହିଛେ ବର୍ତ୍ତମାନ, ଅନେକ ଆମେ ବହୁ ମାନେ ଭଗବାନଙ୍କର ଅଂଶ ଆମେ ସବୁ ଅନେକ ରହିଛେ, କିନ୍ତୁ ଭଗବାନ ଏକ ପୂର୍ଣ୍ଣ ଅଂଶ ହେଉଛନ୍ତି ଏକ। ସିଏ ହେଉଛନ୍ତି ଅନନ୍ତରମ ତୁ ବହିର୍ଭ୍ୟନ୍ତର ଶୂନ୍ୟମ, ତାଙ୍କର ବାହାର ନାହିଁ କି ଭିତର ନାହିଁ, ଆମର ଭିତର ଅଛି ବାହାର ଅଛି, କିନ୍ତୁ ଭଗବାନଙ୍କର ବାହାର ନାହିଁ କି ଭିତର ନାହିଁ। ଭାଗବତ ଦଶମ ସମୟ ନବବୁଧିଆ ବର୍ଣ୍ଣନା କରାଯାଏ, ଦଶରା ମା ଚେଷ୍ଟା କଲେ ଭଗବାନଙ୍କୁ ଆଣିବା ପାଇଁ, ନା ଅନ୍ତରଣ ବହିର୍ଦଶ୍ୟ, ଯାହାଙ୍କର ଅନ୍ତର ନାହିଁ ବହି ନାହିଁ ତାଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରିଥିଲେ ମା, ତେଣୁ ଯେତେ ଚେଷ୍ଟା କଲେ ମଧ୍ୟ ବାନ୍ଧି ପାରିଲେ ନାହିଁ, ସବୁବେଳେ ଦୁଇ ଆଙ୍ଗୁଳି କମି ଯାଉଥିଲା। ଯଦିଓ ତିନି ବର୍ଷରେ ଲୀଳାଟି ହେଇଛି, ମାତ୍ର ଦୁଇ ଫୁଟର ପିତା ହେଲେ ବା ଦୌଡ଼ି ହେଲେ ତାଙ୍କୁ ବାନ୍ଧି ହେଲେ, ତାଙ୍କ କମରରେ ଥିଲା କମର ପଟି ଦୁଇ ଫୁଟର, କିନ୍ତୁ ମା ଯେତେ ଦଶ ଫୁଟ ଆଣନ୍ତୁ, ପନ୍ଦର ଫୁଟ ଆଣନ୍ତୁ, କୋଡ଼ିଏ ଫୁଟ ଆଣନ୍ତୁ, ଯାହା ଆଣିଲେ ମଧ୍ୟ ଯେତେବେଳେ ସବୁବେଳେ ଦୁଇ ଆଙ୍ଗୁଳି କମି ଯାଉଥିଲା। ତେଣୁ କହିଛନ୍ତି ଯେ ଦୁଇ ଆଙ୍ଗୁଳି କ'ଣ ନା, ଇଏ ହେଉଛି ଆମର ପରିଶ୍ରମ, ଏବଂ ଆଉ ଗୋଟେ ହେଉଛି ଭଗବାନଙ୍କ କୃପା। ଆମେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ କିଛି ପରିଶ୍ରମ କରିବାକୁ ପଡ଼ିବ, ଏବଂ
ভগবান কৃপা করিবার আছে, ভগবান কৃপা প্রাপ্ত হয়ে গেলে আমি সিদ্ধি প্রাপ্ত হয়ে যাওয়া।
তেমন এ যাহার বাহার নাই ভিতর নাই, কিন্তু আমার তত বিপরীত, আমার বাহার অছি ভিতর অছি, আমি প্রকৃতির এই শরীর নুহ, এই শরীর ভিতরে আমরা রয়েছে। তেমন এই শরীর ধারণ করছিল আমার ভিতর রয়েছে এবং বাহার মধ্যে রয়েছে, ভগবানের ভিতর বাহার কিছু নাই, সচিদানন্দ নাই জন ভগবান, ভগবান ভিতর কিছু নাই কি বাহার কিছু নাই, ভগবান যদি ভিতরে আসছেন অর্থাৎ ভিতরে ভগবান রয়েছেন সে মধ্যে সচিদানন্দ গ্রহ আর্চে বিষ্ণু শিলাধি বর্ণনা করে দিয়েছি, সঙ্গে বর্ণনা করে দিয়েছি আর্চে বিষ্ণু শিলাধি যে অর্থাৎ বিগ্রহ সব রয়েছেন আমি যদি কহবা এ পথরের তৈরি তাহলে এটা গোটে দোষ হয়েছে, অপরাধ হয়েছে, পাষাণী পাষাণী হয়েছে, ভগবান সত্যি বিদ্যমান অছ, ভগবান তো শক্তি রয়েছে, ভগবান সবুজ প্রকট হয়ে এবং ব্রহ্ম পরিপূর্ণ যে ব্রহ্ম সেটি পূর্ণ, আমি কিন্তু পূর্ণ নয়, আমি হচ্ছে অণু পরিচ্ছিন্ন, যদি প্রত্যেক বা তাঁর সে তাঁর আকার হচ্ছে কিভাবে ভাবে তাঁর হচ্ছে সচিদানন্দময় আকার, কিন্তু আমার হচ্ছে বিষয় আকার, এই ত্রিভুবন ভিতরে আমার আকার রয়েছে এবং প্রশান্ত প্রশান্ত হচ্ছে নির্বিকার, প্রশান্ত নির্বিকার জন তাঁকে গাড়ি দেবে তাঁর শুভ হচ্ছে না প্রশান্ত নির্বিকার, কারণ বিকার নাই, আমার ছয়টি বিকার রয়েছে, আমি জন্ম হতে বৃদ্ধি লাভ করতে কিছু বংশ বিস্তার করতে কিছু স্থায়ী হতে তারপর ক্ষয় হতে এবং অন্তিমের ধ্বংস হয়ে যাচ্ছে আমার শরীর, কিন্তু ভগবানের সবই শরীর নয়, ভগবান যে শরীরে আসতে সে হচ্ছেন চিন্ময় শরীর, দেখিবা তার উদাহরণ হচ্ছে ভগবান যখন যুদ্ধ করুলে যুদ্ধ তো করে অর্জুনের সারথি কি রয়েছে সেতবে তাঁর 90 বর্ষ হয়েছিল, তাঁর পুত্র পুত্রের পুত্র 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 সব সেবার মধ্যে সব বয়স হয়েগলেন, কিন্তু সে যুবক ভাবে রয়েছে বৃদ্ধ হতে সে ভগবান তুমি বৃদ্ধ হতে আদ্যম পুরাণ পুরুষম নবযৌবনম চ, যেতে বর্ষ হলে মধ্যে সে পুরাণ পুরুষ সে হচ্ছে আদি প্রথমে সেই ছিল, এই চতুর্শী ভাগবত প্রথম শ্লোক অহম এই সহেবাগ্রে নান্যত সরস্বত পরম পশ্চাৎহম গে তৈশিষ্ট সৌস্নেহম, ভগবান এই সমগ্র সৃষ্টির প্রারম্ভে ভগবান ছিলেন এবং সমগ্র সৃষ্টি ধ্বংস হয়ে গেল সেই রয়েবে, তেমন সে প্রশান্ত বিকার রয়েছে তাঁকে বিকার নাই, আমি দেখুছি ছোট পিলাটি বড় হচ্ছে কিন্তু সে তাঁকর সচিদানন্দ শরীর সবুজ রয়েছে বিকার ভৌতিক বিকার তাঁকে বিকার নাই এবং আমার বিকার রয়েছে নির্বিকার সে আমার বিকার রয়েছে তৎ এবং স্বরূপ জ্ঞান সত্যম ইত্যুক্তম, যেন এই স্বরূপ জ্ঞান যদি রঘুন পচারিবে গুরুদেব তাঁকর কিছু নাম আছে নাম সে হচ্ছেন বাসুদেব, সে হচ্ছে বাসুদেব বসুদেবের পুত্র বাসুদেব কবৈব বদন্তি, এই মূর্খ মানে কিন্তু কেবল বিদ্বান অত্যন্ত বিদ্বান সে জানি যে ভগবান হচ্ছেন বাসুদেব, বাসুদেব সর্বমিতি স্বমাত্মা সুদুর্লভ ভগবত সপ্তম অধ্যায় ভগবান কেছেন বহুনাম জন্মনাম মধ্যে জ্ঞানবান মান প্রবর্তি বাসুদেব সর্বমিতি স্বমাত্মা সুদুর্লভ, যেমন প্রকৃত জ্ঞানী অনেক জন বিতি যায় জ্ঞান মাধ্যমে অগ্রসর হলে বহু জন বিতি যায় কিন্তু অন্তিমে সে জানিপারতি বাসুদেব হি সবকিছু, বাসুদেব সর্বমিতি স্বমাত্মা সুদুর্লভ, ওম নমো ভগবতে বাসুদেবায়, তৃতীয় ভাগবত আরম্ভে সে বাসুদেবকে প্রণাম করতে সে হচ্ছেন ভগবান, তেমন না প্রভু এই ভগবানকে আমি কেমন জানিবা, ভগবান কেমন জানিবা এই গুরুত্বপূর্ণ স্বরূপ রৌণী তৎপসা নদাতি নেজয়া নির্বাপনা গৃহাদ্বা নন্দসা নগড়াগ্নি সূরীর বিনা মত পাদভিষেক, গুরুত্বপূর্ণ স্বরূপ রৌণ ତମେ ହୁଏତ ବହୁତ ତପସ୍ୟା ଆୟୋଜନ କରିଥିବ, କିନ୍ତୁ ତାଦ୍ୱାରା ଭଗବାନଙ୍କୁ ଜାଣିହେବ ନାହିଁ। ରଘୁମଣି ତପସ୍ୟା ସେଇ ଯେଉଁ ଜ୍ଞାନ ପ୍ରାପ୍ତ ହେବା ପାଇଁ ତପସ୍ୟାରେ ଆମେ ପାଇବା ନାହିଁ, ଅନେକ ପ୍ରକାର ତପସ୍ୟା ରହିଛି, କିନ୍ତୁ ତପସ୍ୟା ଦ୍ୱାରା ଯାଇ ଆମେ ପାଇଯିବା ତା ନୁହଁ। ହିରଣ୍ୟକଶିପୁ ବହୁତ ତପସ୍ୟା କରିଥିଲେ, ବ୍ରହ୍ମା ଯେତେବେଳେ ଆସିକି ଭୂତ ହେଇଥିଲେ, ବ୍ରହ୍ମା କହିଲେ ହିରଣ୍ୟକଶିପୁ ତମେ ଯେଉଁଭଳିଆ ତପସ୍ୟା କରିଛ ତୁମ ପୂର୍ବରୁ କେହି କରିନଥିଲେ କି ପରେ କେହି କରିବେ ନାହିଁ, ଏତେ ତପସ୍ୟା, ବହୁତ କଠୋର ତପସ୍ୟା, କିନ୍ତୁ କ'ଣ ମୂଲ୍ୟ ହେଲା ସେ ତପସ୍ୟା କ'ଣ ଭଗବାନ ଜାଣିପାରିଲେ, ଭଗବାନ ତାଙ୍କ ମୃତ୍ୟୁବରଣ କଲେ। ତପସ୍ୟା ନଜାଦିନ ଯେ ଏହା ବିଭିନ୍ନ ପ୍ରକାର ଉପାସନା ମାଧ୍ୟମରେ ଯେ ଆମେ ଭଗବାନ ଜାଣିଯିବା ତା ମତ ନୁହଁ। ନିର୍ବାପଣା ବା ସବୁ କର୍ମ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କଲେ ଯେ ଆମେ ପାଇଯିବା ନା ତା ନୁହଁ। ଗୃହ ବା ଗୃହସ୍ଥାଶ୍ରମ ରହି ଭଗବାନଙ୍କର ଯଜ୍ଞ ଦାନ ତପ ସବୁ ରହିଛି, ଏସବୁ କରିବା ଦ୍ୱାରା ନାନା ସାଗର ଜାଣିପାରିବ ନାହିଁ। ଛନ୍ଦସା ଯଦି ଶାସ୍ତ୍ର ଅଧ୍ୟୟନ କରିବା ନାନା ସାଧାରଣ ମଧ୍ୟ ଜାଣିପାରିବ ନାହିଁ। ନୈବ ଜଳାଗ୍ନି ସୂରୀ ବିନା ବିଭିନ୍ନ ପ୍ରକାର ତପସ୍ୟା ରହିଛି, କିଏ ଜଳରେ ବୁଡ଼ିକିରି ଶୀତଦିନେ ବହୁତ ଥଣ୍ଡା ଜଳରେ ବୁଡ଼ିକି ତପସ୍ୟା କରୁଛନ୍ତି, କିଏ ଖରାଦିନେ ଚାରିପଟେ ଅଗ୍ନି ଲଗେଇ ମଧ୍ୟ ତପସ୍ୟା କରୁଛନ୍ତି। ଏହିଭଳି ଭାବରେ ଜଳ ଅଗ୍ନି ସୂର୍ଯ୍ୟ ଏହିସବୁ ଦ୍ୱାରା ତପସ୍ୟା କରିକି ମଧ୍ୟ ପାଇପାରିବ ନାହିଁ, ତା ପ୍ରଭୁ କେମିତି ପାଇବା ନା ବିନା ମହତ୍ ପାଦ ଲୋଭି ସେ ମହତ୍ ବ୍ୟକ୍ତିଙ୍କର ପାଦ ଯଦି ଆଶ୍ରୟ ନ ନେବା, ତାଙ୍କର ପଦଦୋଳିରେ ଆମେ ଯଦି ଅଭିଷିକ୍ତ ନ ହେବା, ତାହେଲେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ତେଣୁ ପଦଦୋଳି ଅଭିଷିକ୍ତତା ମତ ଦେଇଛି, ପଦଦୋଳି ଦେଇଦିଅନ୍ତୁ ମୁଁ ଭଗବାନ ଜାଣିଛି ନା ନା ପଦଦୋଳିର ଅଭିଷିକ୍ତ ଅର୍ଥ ହେଉଛି ଯେ ଯତୋତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମ୍ୟ ତଥାପି ଧାତ ବିଷେବ୍ୟମାଣ ଅନୁଦୀନ ମୁଖ୍ୟୁ ମତି ସତିଜ ସତିବାସୁ ଦେବେ। ଏ ମହତ୍ ବ୍ୟକ୍ତିଙ୍କର ମହତ୍ ବ୍ୟକ୍ତିଙ୍କର ଶରଣରେ ଚରଣ ଜନ ଯୋଡ଼ି ଆମେ ତ ଲଗେଇବା ମଧ୍ୟ ଲଗେଇବା, କିନ୍ତୁ ଏଇଟା ଦ୍ୱାରା ଯେ ଆମେ ପ୍ରକୃତରେ ଜାଣିବା କାମ ତା ପ୍ରକୃତ ଅର୍ଥ ହେଉଛି ଆମେ ଶରଣ ନେବା ତାଙ୍କ ପାଖରୁ ଭଗବାନ କଥା ଶ୍ରବଣ। ମହତ୍ ବ୍ୟକ୍ତି ବୋଲି କେମିତି ଜାଣିବା ବିନା ମହତ୍ ପାଦର ମହତ୍ ବ୍ୟକ୍ତି କେମିତି ଜାଣିବା ନା ଯଦ ତମ ଯତ୍ର ମହତ୍ ବ୍ୟକ୍ତି ପାଖରେ କ'ଣ ହେଉଛି ନା ଉତ୍ତମ ଶ୍ଳୋକ ଗୁଣାନୁବାଦ ଭଗବାନ ଉତ୍ତମ ଶ୍ଳୋକ ସେ ଉତ୍ତମ କହିଲେ ଉଦ୍ଗତ ତମ ଦଶ୍ୟ ଏ ଜୀବନର ଉପରେ ସେ ଭଗବାନ ଶ୍ଳୋକ କହିଲେ ଦଶ୍ୟ ଦଶ ଏହାର ଦଶ ଏ ଜୀବନର ଉପରେ ଉତ୍ତମ ଶ୍ଳୋକ ବା ଯାହାଙ୍କ ବିଷୟରେ ବହୁତ ସୁନ୍ଦର ଭାବରେ ସ୍ତୁତି କରାଯାଏ, ବହୁତ ସୁନ୍ଦର ଭାବରେ ତାଙ୍କର ସବୁ ସ୍ତୁତି କରାଯାଇଛି ବର୍ଣ୍ଣନା କରାଯାଇଛି ଉତ୍ତମ ଶ୍ଳୋକ ଯତ୍ର ଉତ୍ତମ ଶ୍ଳୋକ ଗୁଣାନୁବାଦ ଯଦି ସେ ଭଗବାନ କଥା କହୁଛନ୍ତି ଗୁଣ ଅନୁବାଦ କରୁଛନ୍ତି ଭଗବାନ ଗୁଣ ବି କହିପାରିବେ ନାହିଁ, କେବଳ ଆମେ କିଛି କିଛି କହିବା ପୂର୍ଣ୍ଣ ଭାବରେ ଜଣେ ବିଶ୍ୱାସ କରିପାରିବେ ନାହିଁ ଭଗବାନ ଗୁଣ, କିନ୍ତୁ ସେ ଭଗବାନଙ୍କ କଥା କହୁଛନ୍ତି ଗୁଣାନୁବାଦ କରୁଛନ୍ତି ଗ୍ରାମ୍ୟ କଥା କହୁନାହାନ୍ତି, ଆଜିର ନ୍ୟୁଜ୍ କ'ଣ ସେଟା କହୁନାହାନ୍ତି, ଭୌତିକ ଜଗତରେ ବହୁତ ପ୍ରକାର ସମ୍ବନ୍ଧ ରହିଛି ସେ ବିଷୟରେ ସେ କହୁନାହାନ୍ତି, ଶରୀର ସମ୍ବନ୍ଧରେ ଜ୍ଞାନ କହୁନାହାନ୍ତି, ଭଗବାନଙ୍କ ସମ୍ବନ୍ଧରେ କଥା କହୁଛନ୍ତି। ଯଦି ଉତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମ୍ୟ କଥା ବିଭାତ ଯେଉଁ କଥା ଶୁଣିଲେ ଆମର ଯେଉଁ ମନ ଏଇ ଗ୍ରାମ୍ୟ କଥାରେ ରହୁଛି ବହୁତ ଚିନ୍ତାରେ ରହୁଛି, କିନ୍ତୁ ସେ କଥା ଯେତେବେଳେ ଜଣେ ଶୁଣିବ ସେ ଗ୍ରାମ୍ୟ କଥାକୁ ବିଘାତ କରିଦେବ ଦୂରେଇ ଦେବ, ଗ୍ରାମ୍ୟ କଥା ରହିବ ନାହିଁ, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଭଗବାନ କଥା ଜଣେ ଶୁଣନ୍ତି ମାନେ ଯଦି ପ୍ରକୃତରେ ସିନ୍ସିୟର ଯଦି ଶୁଣିବେ ତାହେଲେ ତାଙ୍କର ତାପଦରୁ କୁଣ୍ଡଳନ ସେ ବିଷୟ ଚିନ୍ତା ହେବ ନାହିଁ, ବିଷୟ ଦ୍ୱାରା ସେମାନେ ସବୁବେଳେ ଚିନ୍ତା ପ୍ରାପ୍ତ ଦେଉଛନ୍ତି, କିନ୍ତୁ ଭଗବାନ କଥା ଶୁଣିଲେ ଆନନ୍ଦ ପ୍ରାପ୍ତ ହେଲେ ଗ୍ରାମ୍ୟ କଥା ବିଭାଗ ହୋଇଯିବ ଏବଂ ନିଶବ୍ୟମାନ ଅନୁଦିନ ମୁଖ୍ୟ ଏଇଭଳି ଭାବରେ ସାଧୁଙ୍କ ପାଖରେ ତାଙ୍କୁ ସେବା କରିବା ଅନୁଦିନ ଗୋଟିଏ ଦିନ ଶୁଣିଦେଇକି ଚଲିବ ତାଙ୍କୁ ସବୁବେଳେ ଶ୍ରବଣ କରିବା ନିତ୍ୟ ଭାଗବତ ସେବା ବି କରାଇଛି ଅନୁଦିନ ସେବ୍ୟମାନ ମୁଖ୍ୟ ଏମିତି ଯେଉଁମାନେ ମୁକ୍ତି ମଧ୍ୟ ଚାହୁଁଛନ୍ତି, ସମସ୍ତେ ତ ଭୌତିକ ଜଗତରେ ଭୌତିକ ଜଗତ ଉପଭୋଗ କରିବା ପାଇଁ ଚାହୁଁଛନ୍ତି ଭୌତିକ ଆନନ୍ଦ, କିନ୍ତୁ ଯେଉଁମାନେ ଭୌତିକ ଜଗତରୁ ଉନ୍ନତ କରିବା ପାଇଁ ଚାହୁଁଛନ୍ତି ମୁକ୍ତି ହେବା ପାଇଁ ଚାହୁଁଛନ୍ତି ସେମାନେ ମଧ୍ୟ ଯଦି ଭଗବାନ କଥା ଶ୍ରବଣ କରିବେ ମତି ସତୀ ଯଦି କ୍ଷତି ବାସ ଦେବେ
সেই বাসুদেব ঠিক ভগবান
কবে বলতি
বিদ্বান মানে কে ভগবান হচ্ছে বাসুদেব তাঙ্ক পাদ ভাবে আমার মধ্যে আসিযোগ
যে মধ্যে নিয়ন্ত্রণ করা বহু কষ্ট মন বহু নিয়ন্ত্রণ বহু কষ্ট কিন্তু এই ভগবান কথা শ্রবণ মাধ্যমে মন নিয়ন্ত্রিত হয়ে
ভগবান পাদে মনে রাগিব কবি মানে যেতে চেষ্টা করতে ভগবান পাদে সবুলে রয়েছে মন তেমন যা কার্য করুলে ঠিক ভাবে রোষেই করে পারে ডালমারে সজি করি লুণ পকাইব চিনি পকাই এইভাবে ভাবে ঠিক ভাবে মতি কার্য করুনা কিন্তু না মতি রয়েছে ভগবান পাদে তেমন সে দুর্বাসন কে মুনি দুর্বাসন আমার মনটা পাগল হয়ে যাই ঠিক কার্য করুনি মন যেভাবে ভাবে জড় ভরত করছে ভরত মহারাজ লাগে যে সহজর মন্ত্র পাঠ করুলে ভগবান আরাধনার সেইভাবে ভাবে রোমান লাভ হোলা তেমন দুর্বাসন প্রার্থনা কলে গুরুদেব আমার মনটা কৃষ্ণ পাখু ফেরি আনলা ঠিক তাহলে কাজে লাগবে ঘর গৃহ কাজে লগাইবা তেমন চেষ্টা কলে ঠিক আছে তোমার প্রথমে মন চিন্তা কর কৃষ্ণ পাখু তাপরে ফেরি কিন্তু সম্ভব হয়ে পাইলা না তেমন বর্তমান যে মন ভগবান পাদপদ্মে লাগু না কিন্তু ভগবান কথা শ্রবণ কলে ভগবান পাদপদ্ম দূরে যাব না মন মতি সতী যদি সতী বাসুদেব এ সতী হয়ে যাব আমার মতি বর্তমান অসতী রয়েছি যেমনি গোটে স্ত্রী তার স্বামী ছাড়ি অন্য যদি পুরুষ সঙ্গ করছে অসতী ব্যক্তি সেইভাবে ভাবে মন অসতী মন হচ্ছে ভগবান অংশ ইন্দ্রিয়ানা মনস্কাশ্মি মন হচ্ছে ভগবান বিভূতি কিন্তু ভগবান ছাড় দিয়েছি ভৌতিক জগতের আনন্দ তৈরি করছি সে অসতী হয়ে যাই মন কিন্তু সেই মতি অসতী মতি সতী হয়ে যাব যদি ভগবান কথা শ্রবণ করা তেমন এইভাবে ভাবে ভাই সে যে প্রশ্ন পচারে প্রভু আপনার কিয়ে তেমন এই প্রশ্নের উত্তর দেবে বেশি কথা না কিন্তু তত্ত্বটি কেদিন আমি আসন্তা কালি এটা প্রার্থনা করা সে যদিও এত মহৎ উন্নত ব্যক্তি কিন্তু তথাপি সে নিজের পরিচয় ঠিক ভাবে দেওনা জয় শ্রীমদ ভাগবত কী জয় শ্রী গোপাল মহারাজ কী জয় শ্রী গুরুদেব কী অনন্ত কোটি বৈষ্ণব কী তাই গোপানন্দে